আজকের প্রত্যেক ভক্ত সজ্জন বৃন্দ এবং আত্মবৃন্দ, আমি গতকালে ভগবান শ্রীকৃষ্ণঙ্কর নন্দ মহারাজঙ্কু ইন্দ্রযজ্ঞ বন্ধ করে গোবর্ধন পূজা আরম্ভ করিবা পাই তাঙ্কর প্রস্তাব কথা শ্রবণ করুছিলেন। এইপরি ভাবে ভগবান শ্রীকৃষ্ণ নন্দ মহারাজ এবং অন্যান্য ব্রজবাসী মানুষ ইন্দ্র পূজা বন্ধ করে গোবর্ধন ব্রাহ্মণ এবং গো পূজা পাই সেমানে প্রেরিত করেছিল। তবে এই গোবর্ধন পূজা উৎসব কিপরি ভাবে পালিত হব, যেহেতু এর সমস্ত ব্রজবাসী মানুষ সম্পূর্ণ নূতন লা, তেমন ভগবান শ্রীকৃষ্ণ বিস্তার পূর্বক এই গোবর্ধন পূজা উৎসব নীতি নিয়ম সম্পর্কে বর্ণনা করছেন। তেমন ভগবান শ্রীকৃষ্ণ আগর কিন্তু যে ইন্দ্র যজ্ঞ পাই যে সব দ্রব্যের আয়োজন করা যাই সে সব দ্রব্যকে গোবর্ধন পূজা উৎসবরে তার বিনিয়োগ করা এবং তা সহিত ব্রাহ্মণ মানুষ এবং গরু মানুষের মধ্যে পূজা করা এবং সমস্ত পর্যাপ্ত পরিমাণের ভোজন এবং দক্ষিণ আদি প্রদান করা তবে বর্তমান ভগবান শ্রীকৃষ্ণ পুণি নন্দ মহারাজ কুমার স্বলঙ্কৃত ভক্তবন্তর স্বনলিপ্ত সুভাষ, যেহেতু গোবর্ধন পূজা উৎসব এর সমস্ত আনন্দর বিষয় এবং সমস্ত এদারা উপকৃত হলে তেম যেপর সাধারণ ভাবে উৎসব মানুষ ভুরি ভোজন এবং সাধারণত উৎসব মানুষ অংশগ্রহণ করুবা ব্যক্তি মানে সুন্দর বেশভূষার বিভূষিত হয়ে তেম ভগবান শ্রীকৃষ্ণ কৌশল স্বয়ংকৃত ভুক্তবন্ত সমস্ত পর্যাপ্ত পরিমাণের ভোজন করে সারা পরে সমস্ত নিজের শরীরকে অলঙ্কৃত করবে, বিভিন্ন প্রকার স্বর্ণ অলঙ্কারে অলঙ্কৃত করবে। তবে সেতবে কিপর ভাবে গোপ মানে ব্রজবাসী মানে যে কেবল গোপালন উপরে নির্ভর করুলে সে কেতে সমৃদ্ধ ছিলেন, কেবল গোপালন দ্বারা ব্যক্তি সমস্ত সমৃদ্ধি প্রাপ্ত হয়ে পাব। বিশেষ ভাবে এই গোপালন দ্বারা ব্যক্তি দুগ্ধ জাতীয় দ্রব্য প্রাপ্ত হব, যা কি শরীরকে সুস্থ রাখা পাই অত্যন্ত উপাদেয় বস্তু। কারণ আমি দেখুছি যেত গোটি শিশু জন্ম নেউছে তো শিশুটি গো দুগ্ধ উপরে নির্ভর করছে, তেমন গো দুগ্ধের সব প্রকার শরীরের পোষণ পাই যা সব আবশ্যক তা সব রয়েছে, তেমন তাহা অত্যন্ত উপাদেয় বস্তু এবং তাদ্বারা শিশু মানুষের বুদ্ধি বিকশিত হয়েছে গোদুগ্ধ সেবন করা দ্বারা। অবশ্য আজকাল শুদ্ধ গোদুগ্ধ প্রাপ্ত হওয়া খুব কষ্টকর, আজকাল গোদুগ্ধের কম কম সব মিশা যাচ্ছি আমি কল্পনা করিপারা না। তবে গোদুগ্ধ ঘৃত গভি ছেনা আদি এসব দ্রব্য দ্বারা বিভিন্ন প্রকার খাদ্য যোগ প্রস্তুত করা যাই তেম এই ব্রজবাসী মানে কেবল গোপালন করে এতে সমৃদ্ধ লে সে সব স্বর্ণ অলঙ্কারে নিজক বিভূষিত করছে। প্রকৃত পক্ষে শ্রী অশোকর গোস্বামী যেত মহারাজ পরীক্ষিত ভগবান কৃষ্ণঙ্কর আবির্ভাব সম্বন্ধে কুলে ଭିତରେ ଗୋଟିଏ ମତ ବ୍ୟକ୍ତ କରିଥିଲେ ଯେ ଯେଉଁଦିନ ଠାରୁ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଲେ ବ୍ରଜଭୂମିରେ ସେଇଦିନ ଠାରୁ ବ୍ରଜ ସମୃଦ୍ଧିଶାଳୀ ହେବ। ତତ ଆରାଧ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧି ମାନ ହରେର ନିବାସାତ୍ମ ଗୁଣେ ରମା କ୍ରୀଡ଼ ଅଭୁନ୍ନତ। ଯେ ଯେଉଁଦିନ ଠାରୁ ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ହେଲା ସେଇଦିନ ଠାରୁ ଆରମ୍ଭ କରି ବ୍ରଜ ସମସ୍ତ ସମୃଦ୍ଧିରେ ଭରିଗଲ। ଏବଂ ତତ ଆରାଧ୍ୟ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧି ମାନ ହରେର ନିବାସାତ୍ମ ଗୁଣେ ରମା କ୍ରୀଡ଼ ଅଭୁନ୍ନତ। ଯେହେତୁ ଭଗବାନ ହରି ସେଇ ବ୍ରଜରେ ନିବାସ କଲେ ତେଣୁ ତାଙ୍କର ପତ୍ନୀ ଲକ୍ଷ୍ମୀ ଦେବୀ ଯେଉଁ ଲକ୍ଷ୍ମୀ ଦେବୀଙ୍କର ପୂଜା କରି ସମସ୍ତେ ଜୀବନରେ ସମୃଦ୍ଧିକୁ ପ୍ରାପ୍ତ ହେବା ପାଇଁ କାମନା କରିଥାନ୍ତି ସେହି ଲକ୍ଷ୍ମୀ ଦେବୀ ବ୍ରଜରେ ସେଇଦିନ ଠାରୁ ନିବାସ କରିବାକୁ ଆରମ୍ଭ କଲେ। ରମା କ୍ରୀଡ଼ ଅଭୁନ୍ନତ ରମା ଦେବୀ ବା ଲକ୍ଷ୍ମୀ ଦେବୀଙ୍କର କ୍ରୀଡ଼ା ଭୂମିରେ ବ୍ରଜଭୂମି ପରିଣତ ହେଲା। ତାର ଅର୍ଥ ଯେଉଁଠାରେ ଭଗବାନ ଶ୍ରୀକୃଷ୍ଣ ଅଛନ୍ତି ସେଠାରେ ଲକ୍ଷ୍ମୀ ଦେବୀ ଅବଶ୍ୟ ନିବାସ କରିବେ କାରଣ ସେ ହେଉଛନ୍ତି ଭଗବାନଙ୍କର ପ୍ରତିବ୍ରତା ପତ୍ନୀ। ତେଣୁ ବ୍ରଜ ସମସ୍ତ ସମୃଦ୍ଧିରେ ଭରି ଯାଇଛି। ଭଗବାନ ଶ୍ରୀକୃଷ୍ଣ ସେଥିପାଇଁ ନନ୍ଦ ମହାରାଜ କହୁଛନ୍ତି ଯେ ସମସ୍ତ ବ୍ରଜବାସୀମାନେ ନିଜ ଶରୀରକୁ ସ୍ୱର୍ଣ୍ଣ ଅଳଙ୍କାର ଦ୍ୱାରା ବିଭୂଷିତ କରିବେ ଏବଂ ତା ସହିତ ସ୍ୱର୍ଣ୍ଣଲିପ୍ତ ସୁବାସ ଏବଂ ନିଜ ଶରୀରକୁ ସୁଗନ୍ଧିତ ଦ୍ରବ୍ୟ ଲେପନ ଦ୍ୱାରା ଶରୀରକୁ ସୁଗନ୍ଧିତ କରିବେ। ବିଶେଷ ଭାବରେ ଉତ୍ସବ ମାନଙ୍କରେ ସାଧାରଣତଃ ଆମେ ଉତ୍ସବରେ ଖାଦ୍ୟ ଗ୍ରହଣ କରିଥାଉ ଏବଂ ନିଜକୁ ବିଭିନ୍ନ ପ୍ରକାର ବେଶଭୂଷାରେ ବିଭୂଷିତ କରିଥାଉ। ତେଣୁ ବ୍ରଜବାସୀମାନେ ଏହିପରି ଏହି ଗୋବର୍ଦ୍ଧନ ପୂଜା ଉତ୍ସବରେ ଅଂଶଗ୍ରହଣ କରିବେ ସେମାନେ ସୁବାସକ ଅଥବା ଉତ୍ତମ ବସ୍ତ୍ର ସେମାନେ ପରିଧାନ କରିବେ ତା ସହିତ ନିଜ ଶରୀରକୁ ଅଳଙ୍କୃତ କରିବେ ଏବଂ ସ୍ୱାନୁଲିପ୍ତା ଶରୀରରେ ଚନ୍ଦନ ଲେପନ କରିବେ ଯାହା ଶରୀରକୁ ସୁଶୀତଳ କରିଥାଏ ଚନ୍ଦନ। ଏହିପରି ଭାବରେ ପ୍ରଦକ୍ଷିଣାଂଶ କୃତ ଗୋ ବିପ୍ରା ନରତଲତା ଏହିପରି ଭାବରେ ସମସ୍ତ ବ୍ରଜବାସୀମାନେ ଗୋ ଅର୍ଥାତ୍ ଗୁରୁମାନଙ୍କର ପ୍ରଦକ୍ଷିଣା କରିବେ ବ୍ରାହ୍ମଣ ବୈଷ୍ଣବମାନଙ୍କର ପ୍ରଦକ୍ଷିଣା କରିବେ ଏବଂ ତା ସହିତ ଅନଳ ଯଜ୍ଞ ଅଗ୍ନିର ପ୍ରଦକ୍ଷିଣା କରିବେ ଏବଂ ପର୍ବତ ଅର୍ଥାତ୍ ଗୋବର୍ଦ୍ଧନ ପର୍ବତଙ୍କର ପ୍ରଦକ୍ଷିଣା କରିବେ। ଏହା ହେଉଛି ଗୋବର୍ଦ୍ଧନ ପୂଜାର ବିଧି। ତେଣୁ ଆମେ ଯେତେବେଳେ ଗୋବର୍ଦ୍ଧନ ପୂଜା ଉତ୍ସବ ପାଳନ କରୁଛେ ପ୍ରତିବର୍ଷ ଆମେ ସବୁ ଏଥିରୁ ଶିକ୍ଷା ଲାଭ କରିବା ଉଚିତ ଯେ କିପରି ଭାବରେ ଆମେ ଗୋବର୍ଦ୍ଧନ ପୂଜା ଉତ୍ସବ ପାଳନ କରିବା। ଏବଂ ମମ ମତନ ତାପ କ୍ରିୟତାଣୁ ଯଦି ରହୁଛି ତେଣୁ ଇଏ ପ୍ରଥମ ଥର ପାଇଁ ଏ ଗୋବର୍ଦ୍ଧନ ପୂଜା ଉତ୍ସବ ଭଗବାନ କୃଷ୍ଣଙ୍କର ପ୍ରବଚନରେ ପାଳିତ ହେବାକୁ ଯାଉଛି। ତେଣୁ ଭଗବାନ ଶ୍ରୀକୃଷ୍ଣ ନନ୍ଦ ମହାରାଜଙ୍କୁ ଏହାର ବିସ୍ତୃତ ବିବରଣୀ ପ୍ରଦାନ କରିସାରିବା ପରେ ପୁଣି ନନ୍ଦ ମହାରାଜ କହୁଛନ୍ତି ଯେ ଏତନ୍ ମନ ମତନ ହେ ପିତା ଏହା ହେଉଛି ମୋର ମତ କ୍ରିୟତାଣୁ ଯଦି ରହୁଛନ୍ତି କାରଣ ଏ କଥା ଆଗରୁ କେହି କେବେ କହିନଥିଲେ ଗୋବର୍ଦ୍ଧନଙ୍କର ପୂଜା କରିବା ପାଇଁ। ତେଣୁ ଭଗବାନ ଶ୍ରୀକୃଷ୍ଣ ପ୍ରଥମ କରି ଏ ପ୍ରସ୍ତାବ ରଖିଛନ୍ତି ତେଣୁ ସେ କହୁଛନ୍ତି ଏହା ମୋର ମତ ତେଣୁ ଯଦି ଆପଣଙ୍କୁ ମୋର ମତ ଭଲ ଲାଗେ ସେ ବାଧ୍ୟ କରୁନାହାନ୍ତି ପିତା ନନ୍ଦ ମହାରାଜ କହୁଛନ୍ତି ଯଦି ମୋର ଏହି ମତ ବା ପ୍ରସ୍ତାବ ଆପଣଙ୍କୁ ଭଲ ଲାଗେ ତାହେଲେ କ୍ରିୟତା ତାହେଲେ ଆପଣ ଏହି ପ୍ରସ୍ତାବକୁ ସ୍ୱୀକାର କରି ଏ ଗୋବର୍ଦ୍ଧନ ପୂଜା ଉତ୍ସବକୁ ପାଳନ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଅୟମ ଗୋ ବ୍ରାହ୍ମଣ ଦେଇରାମ ମହତ ଦୈତ ମଠ ତେଣୁ ଏଇ ଯୋଉ ଗୋବର୍ଦ୍ଧନ ପୂଜା ଉତ୍ସବ ବା ଏଇ ଯୋଉ ଗୋବର୍ଦ୍ଧନ ଯଜ୍ଞ ଅନୁଷ୍ଠିତ ହେବ ତାହା ଅୟମ ଗୋ ବ୍ରାହ୍ମଣ ଅର୍ଥାତ୍ ଗୁରୁମାନଙ୍କୁ ଆନନ୍ଦ ପ୍ରଦାନ କରିବ, ଗୁରୁମାନଙ୍କର ମଧ୍ୟ ପ୍ରିୟ ହବ, ତା ସହିତ ବ୍ରାହ୍ମଣ ବ୍ରାହ୍ମଣ ବୈଷ୍ଣବ ମାନଙ୍କର ପ୍ରିୟ, ଅଦ୍ରିମା ଏବଂ ଗୋବର୍ଦ୍ଧନଙ୍କର ମଧ୍ୟ ପ୍ରିୟ ହବ, ଅର୍ଥାତ୍ ଗୋବର୍ଦ୍ଧନ ପର୍ବତ ପ୍ରସନ୍ନ ହେବେ, ତାଙ୍କର ପୂଜା କରେ, ଏବଂ ତା ସହିତ ଏଇ ଗୋବର୍ଦ୍ଧନ ପୂଜା ମୋର ମଧ୍ୟ ପ୍ରିୟ, ତେଣୁ ସମସ୍ତଙ୍କର ଏଇ ଗୋବର୍ଦ୍ଧନ ଉତ୍ସବ ପ୍ରିୟ, ସେଥିପାଇଁ ଆପଣ ଯଦି ଚାହାନ୍ତି ତାହେଲେ ଗୋବର୍ଦ୍ଧନ ପୂଜା ପାଇଁ ସମସ୍ତ ବ୍ରଜବାସୀମାନେ ପ୍ରସ୍ତୁତ ହୁଅନ୍ତୁ। ତେଣୁ ଏହିପରି ଭାବରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ପ୍ରସ୍ତାବ ରଖିଲେ, ସେତେବେଳେ ନନ୍ଦ ମହାରାଜ ଏବଂ ସମସ୍ତ ଗୋପମାନେ ଭଗବାନ କୃଷ୍ଣଙ୍କର ପ୍ରସ୍ତାବ ଶ୍ରବଣ କରୁଥିଲେ। ତେଣୁ ସେମାନେ ଦେଖିଲେ ଯେ ପ୍ରକୃତ ପକ୍ଷେ କୃଷ୍ଣ ଯଦିଓ ସାଧାରଣ ଭାବରେ ସାତ ବର୍ଷର ବାଳକ, କିନ୍ତୁ ସେ ଯେଉଁ ତର୍କ ପ୍ରସ୍ତୁତ କରିଛନ୍ତି, ଯଦିଓ ସେ ତର୍କ ଦ୍ୱାରା ବ୍ରଜବାସୀମାନେ ବିଶେଷ ଭାବରେ ପ୍ରଭାବିତ ନଥିଲେ, ତଥାପି ଭଗବାନ ଶ୍ରୀକୃଷ୍ଣ ସେମାନଙ୍କର ଅତି ପ୍ରିୟ ଥିଲେ, ବ୍ରଜବାସୀମାନଙ୍କର ପ୍ରାଣ ସ୍ୱରୂପ ଥିଲେ ଭଗବାନ କୃଷ୍ଣ। ତେଣୁ ସମସ୍ତ ବ୍ରଜବାସୀମାନେ ସେମାନେ କେବେ ହେଲେ କୃଷ୍ଣଙ୍କ ମନରେ ଦୁଃଖ ଦେବା ପାଇଁ କେବେ ଚେଷ୍ଟା କରିନାହାନ୍ତି, ସେମାନେ ସବୁ ସମୟରେ ନିଜର ସମସ୍ତ ସ୍ୱାର୍ଥ ତ୍ୟାଗ କରି ନିଜର ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ ସେମାନେ ସବୁ ସମୟରେ କୃଷ୍ଣଙ୍କର ପ୍ରସନ୍ନତା ବିଧାନ କରିଆସିଛନ୍ତି। ତେଣୁ ସେଥିପାଇଁ ବ୍ରଜବାସୀମାନେ କୃଷ୍ଣଙ୍କର ଅତି ପ୍ରିୟ ଭକ୍ତ। ତେଣୁ ଭଗବାନ ଶ୍ରୀକୃଷ୍ଣ ସେହି ବ୍ରଜବାସୀମାନଙ୍କ ମଙ୍ଗଳ ବିଧାନ ପାଇଁ ସେମାନେ ଏହି ପ୍ରସ୍ତାବ ରଖିଛନ୍ତି, ଗୋବର୍ଦ୍ଧନ ପୂଜାର ପ୍ରସ୍ତାବ, ଏବଂ ବ୍ରଜବାସୀମାନେ ଭଗବାନ କୃଷ୍ଣଙ୍କୁ ଏହି ଗୋବର୍ଦ୍ଧନ ପୂଜା ଉତ୍ସବ ଅନୁଷ୍ଠିତ ନ କରି ତାଙ୍କ ମନରେ ଦୁଃଖ ଦେବା ପାଇଁ ଚାହୁଁନାହାନ୍ତି। ତେଣୁ ନନ୍ଦ ମହାରାଜ ସେ ସଙ୍ଗେ ସଙ୍ଗେ ଭଗବାନ କୃଷ୍ଣଙ୍କର ପ୍ରସ୍ତାବକୁ ସ୍ୱୀକାର କରିବେ, କାରଣ ସେ ଦେଖିଛନ୍ତି ଯେ ଏଇ କୃଷ୍ଣ ଅତୀତରେ ଏଇ ବ୍ରଜଭୂମିକୁ ଏବଂ ବ୍ରଜବାସୀମାନଙ୍କୁ ଅନେକ ପ୍ରକାର ବିପଦରୁ ରକ୍ଷା କରିଛନ୍ତି। ଯଦିଓ ଶିଶୁ ଅବସ୍ଥାରେ ବାଳକ ଅବସ୍ଥାରେ ଭଗବାନ ଶ୍ରୀକୃଷ୍ଣ ବ୍ରଜଭୂମିରେ ବିଚରଣ କରୁଥିଲେ, ତଥାପି ସେହି ଅବସ୍ଥାରେ ମଧ୍ୟ ମହାନ ଅସୁରମାନଙ୍କ କବଳରୁ ବ୍ରଜବାସୀମାନଙ୍କୁ ରକ୍ଷା କରିଛନ୍ତି। ଏବଂ କେବଳ ଏତିକି ନୁହେଁ, ତାଙ୍କର ଭଗବାନ କୃଷ୍ଣଙ୍କର ଆବିର୍ଭାବ ପରେ ଗର୍ଗ ମୁନି ଯେତେବେଳେ ଆସିଥିଲେ ବ୍ରଜଭୂମିକୁ କୃଷ୍ଣ ଏବଂ ବଳରାମଙ୍କର ନାମକରଣ ସଂସ୍କାର କରିବା ପାଇଁ, ସେତେବେଳେ ସେ ନନ୍ଦ ମହାରାଜଙ୍କୁ ସତର୍କ କରାଇ ଦେଇଥିଲେ ଯେ ଏଇ କୃଷ୍ଣ ସେ ନାରାୟଣ ସଦୃଶ, ସେ କହିନଥିଲେ ଏ ନାରାୟଣ ବୋଲି, ସ୍ୱୟଂ ନାରାୟଣ ବା ସ୍ୱୟଂ ଭଗବାନ, କିନ୍ତୁ କହିଥିଲେ ସେ ନାରାୟଣ ସଦୃଶ, ଅର୍ଥାତ୍ ନାରାୟଣଙ୍କ ପରି ସେ କାର୍ଯ୍ୟ କରିପାରିବେ, ତାଙ୍କର ସେ ଶକ୍ତି ରହିଛି। ଏବଂ ଗର୍ଗମୁନି ଭବିଷ୍ୟତବାଣୀ କରି କହିଥିଲେ ଯେ ତୁମର ଏ ପୁତ୍ର ତୁମମାନଙ୍କୁ ମହାନ ବିପଦରୁ ରକ୍ଷା କରିବା ପାଇଁ ସମର୍ଥ, ତେଣୁ ତୁମେ ତାର ଯତ୍ନ ନେଇ ତାର ସମସ୍ତ ପ୍ରକାର ସୁଖ ବିଧାନ କର। ତେଣୁ ନନ୍ଦ ମହାରାଜ ଗର୍ଗମୁନିଙ୍କର ସେ କଥା ମନେ ପକାଇଲେ ଯେ ଗର୍ଗମୁନି କହିଥିଲେ ଯେ ସବୁ ସମୟରେ କୃଷ୍ଣଙ୍କର ସୁଖ ବିଧାନ କରିବା ପାଇଁ, ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ, ଏବଂ ସେ ଅତୀତରେ ଅନେକ ବିପଦରୁ ସେମାନଙ୍କୁ ରକ୍ଷା କରିଛନ୍ତି। ତେଣୁ ନନ୍ଦ ମହାରାଜଙ୍କ ମନରେ ବା ବ୍ରଜବାସୀମାନଙ୍କ ମଧ୍ୟରେ ଯେଉଁ ଭୟ ଉତ୍ପନ୍ନ ହୋଇଥିବା ଯେ ଆମେ ଏତେ ବର୍ଷ ଧରି ଇନ୍ଦ୍ର ଯଜ୍ଞ କରିଆସୁଛୁ, ଇନ୍ଦ୍ରଙ୍କର ପୂଜା କରିଆସୁଛୁ, କିନ୍ତୁ ଏବେ ଯଦି ଇନ୍ଦ୍ରଙ୍କର ପୂଜା ଆମେ ନ କରୁ ତାହେଲେ ହୁଏତ ଇନ୍ଦ୍ର କ୍ରୋଧିତ ହେଇ ଆମର କିଛି ଅନିଷ୍ଟ ସାଧନ କରିପାରୁ, ଏହା ସ୍ୱାଭାବିକ କଥା ଯେ ଯେତେବେଳେ କେହି କୌଣସି ଦେବାଦେବୀଙ୍କର ପୂଜା କରୁଥାଏ ତାକୁ ଯଦି ବନ୍ଦ କରିବାକୁ କୁହାଯାଏ ତାହେଲେ ତା ମନରେ ପ୍ରଥମେ ଏହି ଶଙ୍କା ଉତ୍ପନ୍ନ ହୁଏ ଯେ ମୁଁ ଏଇ ଦେବତାଙ୍କର ପୂଜା ବନ୍ଦ କରିବା ଦ୍ୱାରା ସେ କ୍ରୋଧିତ ହେବ ନାହିଁ ତ, ଏବଂ ମୋର କିଛି ଅମଙ୍ଗଳ ସାଧନ ହେବ ନାହିଁ ତ। ତେଣୁ ବ୍ରଜବାସୀ ମାନଙ୍କ ମନରେ ଯଦି ଏପରି ଭାବର ଉଦ୍ରେକ ହେଇଥିଲା, ତଥାପି ସେମାନେ ଜାଣିଥିଲେ ଯେ କୃଷ୍ଣ ଯେହେତୁ ସେମାନଙ୍କୁ ଅନେକ ବଡ ବଡ ବିପଦରୁ ରକ୍ଷା କରିଛନ୍ତି, ତେଣୁ ଇନ୍ଦ୍ର ଯଦି କ୍ରୋଧିତ ହୁଅନ୍ତି ତାହେଲେ ତାଙ୍କ କ୍ରୋଧ କବଳରୁ ମଧ୍ୟ କୃଷ୍ଣ ରକ୍ଷା କରିବେ ସେମାନେ, ଏ ବିଶ୍ୱାସ ସେମାନଙ୍କର ଥିଲା। ତେଣୁ ନନ୍ଦ ମହାରାଜ କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ କଥାରେ ସ୍ୱୀକୃତି ପ୍ରଦାନ କରିଦେଲେ। ତେଣୁ ସେ ବ୍ରଜବାସୀମାନେ ସେମାନେ ଏଇ ଗୋବର୍ଦ୍ଧନ ପୂଜାର ପ୍ରସ୍ତୁତି ପର୍ବ ଆରମ୍ଭ କଲେ। ଯେପରି ଭାବରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ଗୋବର୍ଦ୍ଧନ ପୂଜାର ନୀତି ନିୟମ ସମ୍ପର୍କରେ, ତେଣୁ ସେମାନେ ଗୋବର୍ଦ୍ଧନ ପୂଜାର ପ୍ରସ୍ତୁତି ଆରମ୍ଭ କଲେ। ଯେଉଁ ଯେଉଁ ଦ୍ରବ୍ୟମାନ ସେମାନେ ସଂଗ୍ରହ କରିଥିଲେ ଇନ୍ଦ୍ର ପୂଜା ପାଇଁ, ସେସବୁ ଦ୍ରବ୍ୟରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ସେମାନେ ଗୋବର୍ଦ୍ଧନଙ୍କୁ ଭୋଗ ଲଗାଇଲେ। ତେଣୁ କୁହାଯାଇଛି ଯେ ଗୋବର୍ଦ୍ଧନଙ୍କର ପାଦଦେଶ ସେତେବେଳେ ବିଭିନ୍ନ ପ୍ରକାର ଭୋଗ ସାମଗ୍ରୀରେ ଭରି ଯାଇଥିଲେ, ଏବଂ ସମସ୍ତ ବ୍ରଜବାସୀମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ, ଏବଂ ବ୍ରାହ୍ମଣମାନେ ଯଜ୍ଞ ଅନୁଷ୍ଠାନ କଲେ ଏବଂ ବେଦମନ୍ତ୍ର ଉଚ୍ଚାରଣ କଲେ, ଏବଂ ତା ସହିତ ଏହି ଯଜ୍ଞ ଅନୁଷ୍ଠାନ ଯେଉଁ ଗୋବର୍ଦ୍ଧନ ପୂଜା ଉତ୍ସବ ଆରମ୍ଭ ହେଲା, ଏ ଯଜ୍ଞ ଅନୁଷ୍ଠାନରେ ବ୍ରାହ୍ମଣମାନଙ୍କୁ ଆପ୍ୟାୟିତ କରାଗଲା, ଭୁରି ଭୋଜନ ଏବଂ ଦକ୍ଷିଣା ପ୍ରଦାନ କଲେ, ଏବଂ ଗୁରୁମାନଙ୍କୁ ଉତ୍ତମ ଘାସ ପ୍ରଦାନ କରାଗଲା। ତେବେ ଯେତେବେଳେ ଗୋବର୍ଦ୍ଧନଙ୍କୁ ଏସବୁ ଭୋଗ ସାମଗ୍ରୀ ଭୋଗ ଲଗାଯାଇଥିଲା, ସେ ସମୟରେ ଗୋଟିଏ ଆଶ୍ଚର୍ଯ୍ୟ ଘଟଣା ଘଟିଲା। ଯେହେତୁ ବ୍ରଜବାସୀମାନଙ୍କର ଗୋବର୍ଦ୍ଧନ ପର୍ବତ ଉପରେ କୌଣସି ବିଶ୍ୱାସ ନଥିଲା, ସେମାନେ ଭାବୁଥିଲେ ଯେ ଗୋବର୍ଦ୍ଧନ ପର୍ବତ ଏକ ସାଧାରଣ ପର୍ବତ, ଯେପରି ଅନ୍ୟ ପର୍ବତ ସେ ଏକ ସାଧାରଣ ପର୍ବତ, ତେଣୁ ପର୍ବତର ପୂଜା କଲେ ଆମର ଲାଭ କ'ଣ ହବ। ସେମାନଙ୍କ ମନରେ ଯଦିଓ ସେମାନେ ରାଜି ହେଇଥିଲେ କୃଷ୍ଣଙ୍କର ପ୍ରସ୍ତାବରେ, କିନ୍ତୁ ଗୋବର୍ଦ୍ଧନଙ୍କ ପ୍ରତି ତାଙ୍କର ସମ୍ମାନର ଭାବ ଉଦ୍ରେକ ହେଇନଥିବ, ଏବଂ ଭଗବାନ ଶ୍ରୀକୃଷ୍ଣ ଯେହେତୁ ଅନ୍ତର୍ଯ୍ୟାମୀ ସମସ୍ତଙ୍କ ହୃଦୟରେ ସେ ନିବାସ କରୁଛନ୍ତି, ତେଣୁ ସେ ବ୍ରଜବାସୀମାନଙ୍କର ମନୋଭାବ ବୁଝିପାରିଥିଲେ ଯେ ବ୍ରଜବାସୀମାନେ କେବଳ ମୋ କଥାରେ ମୁଁ କହୁଛି ବୋଲି ସେମାନେ ରାଜି ହେଇଛନ୍ତି, କିନ୍ତୁ ଗୋବର୍ଦ୍ଧନଙ୍କ ପ୍ରତି ସେମାନଙ୍କର ସେତେ ଆଦର ଭାବ ନାହିଁ, ସେମାନେ ଗୋବର୍ଦ୍ଧନକୁ ଏକ ସାଧାରଣ ପର୍ବତ ବୋଲି ଜ୍ଞାନ କରୁଛନ୍ତି। ତେଣୁ ଏଇ ଧାରଣାକୁ ଦୂର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବ୍ରଜବାସୀମାନଙ୍କ ସହିତ ଏହି ଗୋବର୍ଦ୍ଧନ ପୂଜା ଉତ୍ସବରେ ନିଜ 7 ବର୍ଷର ବାଳକ ଭାବରେ ଅଂଶଗ୍ରହଣ କରୁଛନ୍ତି, ଏବଂ ଗୋବର୍ଦ୍ଧନଙ୍କୁ ତାଙ୍କର ପାଦଦେଶରେ ଅସଂଖ୍ୟ ସବୁ ବ୍ୟଞ୍ଜନ ରଖାଯାଇଛି, ଗୋବର୍ଦ୍ଧନଙ୍କୁ ଭୋଗ ଲଗାଯାଇଛି, ସେହି ସମୟରେ ନିଜେ ଭଗବାନ ଶ୍ରୀକୃଷ୍ଣ ସେ ନିଜକୁ ଏକ ବିରାଟ ରୂପରେ ବିସ୍ତାର କରେ, ବିରାଟ ରୂପରେ ବିସ୍ତାର କରି ସେ ଗୋବର୍ଦ୍ଧନ ପର୍ବତର ଉପରେ ଦଣ୍ଡାୟମାନ ହେଇ ବ୍ରଜବାସୀମାନେ ଦେଖୁଥିବା ଅବସ୍ଥାରେ ସେ ଘୋଷଣା କଲେ ଯେ ମୁଁ ଗୋବର୍ଦ୍ଧନ ପର୍ବତ। ତେଣୁ ବ୍ରଜବାସୀମାନେ ଏପରି ଏକ ବିରାଟ ସ୍ୱରୂପ ଦର୍ଶନ କରି ସେମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯିଏକି 7 ବର୍ଷର ବାଳକ ରୂପରେ ବ୍ରଜବାସୀମାନଙ୍କ ସହିତ ଛିଡ଼ା ହୋଇଛନ୍ତି, ଏବଂ ତାଙ୍କର ନିଜ ରୂପକୁ ବିସ୍ତାର କରି ସେ ପୁଣି ଗୋବର୍ଦ୍ଧନ ପର୍ବତ ଉପରେ ଛିଡ଼ା ହୋଇ ବିରାଟ ସ୍ୱରୂପ ଧାରଣ କରି ଘୋଷଣା କରୁଛନ୍ତି ଯେ ମୁଁ ଗୋବର୍ଦ୍ଧନ ପର୍ବତ। ତେବେ ବ୍ରଜବାସୀମାନେ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟକୃତ ଯେତେବେଳେ ହେଲେ, ସେ ଯେତେବେଳେ ଭଗବାନ କୃଷ୍ଣ ଯିଏକି ସପ୍ତବର୍ଷର ବାଳକ ଉପରେ ଲୀଳା କରୁଥିଲେ, ସେ ବ୍ରଜବାସୀ ମାନଙ୍କୁ କହିଲେ ଯେ ଦେଖ, ତୁମେମାନେ ଏତେ ବର୍ଷ ଧରି ଇନ୍ଦ୍ରଙ୍କର ପୂଜା କରି ଆସୁଛ, କିନ୍ତୁ ସେ ଇନ୍ଦ୍ର କେବେ ହେଲେ ତୁମର ପୂଜା ଗ୍ରହଣ କରିବା ପାଇଁ ସ୍ୱୟଂ ଉପସ୍ଥିତ ହୋଇଥିଲେ କି? ବ୍ରଜବାସୀ ମାନେ କହିଲେ ଯେ ନା, ଆମେ ଯଦିଓ ଏତେ ବର୍ଷ ଧରି ଇନ୍ଦ୍ରଙ୍କର ପୂଜା କରି ଆସୁଥିଲୁ, କିନ୍ତୁ ଇନ୍ଦ୍ର କେବେ ଆମର ପୂଜା ଗ୍ରହଣ କରିବା ପାଇଁ ସ୍ୱୟଂ ଉପସ୍ଥିତ ହୋଇନାହାନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ କହିଲେ ଯେ ଦେଖ, ବର୍ତ୍ତମାନ ତୁମେ ପ୍ରଥମ ଥର ପାଇଁ ଗୋବର୍ଦ୍ଧନଙ୍କର ପୂଜା କରିବାକୁ ଆରମ୍ଭ କର, ଏବଂ ଗୋବର୍ଦ୍ଧନ ସ୍ୱୟଂ ତୁମ ସମ୍ମୁଖରେ ବର୍ତ୍ତମାନ ପ୍ରକଟ ହେବ ତୁମର ପୂଜାକୁ ଗ୍ରହଣ କରିବାକୁ। ତେଣୁ ବ୍ରଜବାସୀ ମାନେ ସ୍ୱୟଂ ସଚକ୍ଷରେ ଦେଖୁଛନ୍ତି ଗୋବର୍ଦ୍ଧନଙ୍କର ବିରାଟ ରୂପ। ତେଣୁ ସମସ୍ତଙ୍କର ବିଶ୍ୱାସ ହେଲା ଯେ ପ୍ରକୃତ ପକ୍ଷେ ଏ ଗୋବର୍ଦ୍ଧନ ପର୍ବତ ସାଧାରଣ ପର୍ବତ ନୁହେଁ। ତେଣୁ ସେ ପ୍ରକଟ ହେଇଛନ୍ତି ସେମାନଙ୍କର ପୂଜା ଗ୍ରହଣ କରିବା ପାଇଁ। ତେଣୁ ଏଇ ସମୟରେ ଗୋବର୍ଦ୍ଧନ ରୂପରେ ଭଗବାନ କୃଷ୍ଣଙ୍କୁ ନିଜକୁ ବିସ୍ତାର କରିଥିଲେ, ତେଣୁ ସେ ବ୍ରଜବାସୀମାନଙ୍କୁ କହିଲେ ଯେ ମୁଁ ତୁମର ପୂଜାରେ ସନ୍ତୁଷ୍ଟ ହେଇଛି, ତେଣୁ ତୁମେମାନେ ଯାହା ବରଦାନ ଇଚ୍ଛା କର ମୁଁ ତାକୁ ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛି। ତେଣୁ ବ୍ରଜବାସୀମାନେ ହାତ ଯୋଡ଼ି ଗୋବର୍ଦ୍ଧନଙ୍କୁ ପ୍ରାର୍ଥନା କଲେ ଯେ ଆପଣ କୃପା କରନ୍ତୁ, ଯେପରି ଆମର ଗୋରୁମାନେ ସେମାନେ ବୃଦ୍ଧିପ୍ରାପ୍ତ ହୁଅନ୍ତୁ ଏବଂ ସୁଖରେ ରହନ୍ତୁ, ଏବଂ ଆମର ପରିବାର ଆତ୍ମୀୟ ସ୍ୱଜନମାନେ ସେମାନେ ମଧ୍ୟ ସୁଖରେ ରହିଥାନ୍ତି। ତେଣୁ ଗୋବର୍ଦ୍ଧନ ଏପରି ବ୍ରଜବାସୀମାନଙ୍କର ପ୍ରାର୍ଥନାକୁ ତଥାସ୍ତ କରି ଶେଷରେ ଯେଉଁ ଦ୍ରବ୍ୟ ତାଙ୍କୁ ଭୋଗ ଲଗାଯାଇଥିଲା, ଅସଂଖ୍ୟ ବ୍ୟଞ୍ଜନ, ତେଣୁ ସେ ଗୋବର୍ଦ୍ଧନ ସେ ବିରାଟ ରୂପରେ ବିରାଟ ସ୍ୱରୂପରେ ସେ ତାଙ୍କର ଅସଂଖ୍ୟ ହସ୍ତର ବିସ୍ତାର କଲେ, ଏବଂ ଅସଂଖ୍ୟ ହସ୍ତରେ ସେ ବିଭିନ୍ନ ସ୍ଥାନରେ ନିକଟରେ ଏବଂ ଦୂରସ୍ଥାନରେ ଯେଉଁ ସବୁ ଦ୍ରବ୍ୟମାନ ରଖାଯାଇଥିଲା ସେ ସମସ୍ତ ଦ୍ରବ୍ୟକୁ ହାତ ବଢ଼େଇ ସବୁ ଦ୍ରବ୍ୟକୁ ଖାଇବାକୁ ଆରମ୍ଭ କରେ ସମସ୍ତଙ୍କ ସମ୍ମୁଖରେ। ତେଣୁ ବ୍ରଜବାସୀମାନେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି ଯେ ଏପରି ପ୍ରଭୁ ସେମାନେ କେଉଁଠାରେ କେବେ ଦେଖିନାହାନ୍ତି ଯେ ସ୍ୱୟଂ ସ୍ୱତକ୍ଷରେ ହାତ ବଢ଼େଇ ତାଙ୍କର ଅର୍ପିତ ଭୋଗଦ୍ରବ୍ୟକୁ ଗ୍ରହଣ କରୁଛନ୍ତି। ତେଣୁ ଏହିପରି ଭାବରେ ଗୋବର୍ଦ୍ଧନ ଗୋଟିଏ ମୁହୂର୍ତ୍ତରେ ଏତେ ସବୁ ଦ୍ରବ୍ୟ ସବୁ ଭୋଗ ଲଗାଯାଇଥିବ ସେସବୁକୁ ଶେଷ କରିବା, ସବୁ ପାତ୍ର ଶୂନ୍ୟ ହେବ। ତେଣୁ ଗୋବର୍ଦ୍ଧନ ପୁଣି ବ୍ରଜବାସୀମାନେ କହୁଛନ୍ତି ଆଉ ଆମେ ଆଉ ଆମେ ଆଉ ମୋତେ ଭୋଗ ଲଗା। ତେବେ ବ୍ରଜବାସୀମାନେ ପୁଣି ଯାହା ସବୁ ଦ୍ରବ୍ୟ ବାକି ରହିଛି ରହି ଯାଇଥିଲା ଭୋଗ ଲଗେଇ ନଥିଲେ, କାରଣ ଅନେକ ସମୟରେ ଯେତେବେଳେ ରୋଷେଇ ହୁଏ ସେତେବେଳେ କିଛି ଦ୍ରବ୍ୟ ଭଗବାନଙ୍କୁ ଭୋଗ ଲଗାଇବା ପାଇଁ ଦିଆଯାଇଥାଏ, ଆଉ କିଛି ଦ୍ରବ୍ୟ ରହିଥାଏ ଆମର ପାତ୍ରରେ। ତେଣୁ ସେମାନେ ସବୁ ଦୌଡ଼ିଲେ ସେସବୁ ପାତ୍ରରୁ ପୁଣି ଆଣି ଗୋବର୍ଦ୍ଧନକୁ ଅର୍ପଣ କରିବା ପାଇଁ, ଏବଂ ଗୋବର୍ଦ୍ଧନ ପୁଣି ଗୋଟିଏ ମୁହୂର୍ତ୍ତରେ ସେସବୁ ସମାପ୍ତ କରିଦେଲେ ଶେଷ କରିଦେଲେ ପୁଣି କହୁଛନ୍ତି ଆଉ ଆମ ଆଉ ଆମ ବର୍ତ୍ତମାନ ବ୍ରଜବାସୀମାନଙ୍କ ନିକଟରେ ଆଉ କିଛି ନାହିଁ ଦେବା ପାଇଁ। ତେଣୁ ସେତେବେଳେ ବଳରାମ ସେ ତୁଳସୀ ପତ୍ର ଆଣି ଗୋବର୍ଦ୍ଧନଙ୍କୁ ପ୍ରଦାନ କଲେ, କହିଲେ ଆମ ପାଖରେ ଆଉ କିଛି ନାହିଁ, ଆପଣ ଏ ତୁଳସୀ ପତ୍ରକୁ ସନ୍ତୁଷ୍ଟ ହୁଅନ୍ତୁ। ତେଣୁ ଗୋବର୍ଦ୍ଧନ ସନ୍ତୁଷ୍ଟ ହେବ। ଏହିପରି ଭାବରେ ଗୋବର୍ଦ୍ଧନ ପୂଜା ଉତ୍ସବ ଅନୁଷ୍ଠିତ ହେଲା, ଏବଂ ଭଗବାନ ଶ୍ରୀକୃଷ୍ଣ ବ୍ରଜବାସୀମାନଙ୍କୁ କହୁଛନ୍ତି ଯେ ଦେଖ, ଏ ଗୋବର୍ଦ୍ଧନ ସହସ୍ତରେ ତୁମର ସବୁ ଅର୍ପିତ ଦ୍ରବ୍ୟକୁ ଗ୍ରହଣ କରେ, ତେଣୁ ଆମେ ସମସ୍ତେ ବର୍ତ୍ତମାନ ଗୋବର୍ଦ୍ଧନକୁ ପ୍ରଣାମ କରିବା। ତ ତେଣୁ ଭଗବାନ ଶ୍ରୀକୃଷ୍ଣ ବ୍ରଜବାସୀମାନଙ୍କ ସହିତ ସ୍ୱୟଂ ନିଜ ରୂପକୁ ପ୍ରମାଣ କରୁଛନ୍ତି ଏବଂ ଭଗବାନ କୃଷ୍ଣ କହୁଛନ୍ତି ଯେ ଗୋବର୍ଦ୍ଧନ ପର୍ବତ ଏବଂ ମୋ ଭିତରେ କିଛି ପାର୍ଥକ୍ୟ ନାହିଁ ଏବଂ ଏ ଗୋବର୍ଦ୍ଧନ ପର୍ବତ କାମ ରୂପୀ ସେ ନିଜର ଇଚ୍ଛା ଅନୁସାରେ ରୂପ ଗ୍ରହଣ କରିପାରନ୍ତି ତେଣୁ ଯେଉଁମାନେ ଏଇ ଗୋବର୍ଦ୍ଧନ ପୂଜା ଉତ୍ସବ ଅନୁଷ୍ଠାନ କରନ୍ତି ନାହିଁ ଗୋବର୍ଦ୍ଧନଙ୍କର ଉପେକ୍ଷା କରିଥାନ୍ତି ତାଙ୍କର ଅବମାନନା କରିଥାନ୍ତି ସେମାନଙ୍କୁ ଏଇ ଗୋବର୍ଦ୍ଧନ ବିଭିନ୍ନ ରୂପରେ ଅନେକ ସମୟରେ ସର୍ପ ରୂପରେ ବା ହିଂସ୍ର ପଶୁ ରୂପରେ ଗୋବର୍ଦ୍ଧନ ପର୍ବତ ସେମାନଙ୍କୁ ବଧ କରିଥାନ୍ତି ବିଭିନ୍ନ ରୂପ ଗ୍ରହଣ କରି ତେଣୁ ତୁମେମାନେ ସମସ୍ତେ ଆଜିଠାରୁ ଏ ଗୋବର୍ଦ୍ଧନ ପର୍ବତଙ୍କୁ ନିଜର ଆରାଧ୍ୟ ବୋଲି ଗ୍ରହଣ କରି ଏହିପରି ଗୋବର୍ଦ୍ଧନ ପୂଜା ଉତ୍ସବ ପ୍ରତିବର୍ଷ ପାଳନ କରିବେ ଏବଂ ଭଗବାନ ଶ୍ରୀକୃଷ୍ଣ ନିଜେ ବ୍ରଜବାସୀମାନଙ୍କୁ ସାଥିରେ ଧରି ସେ ପ୍ରଥମ ପରିକ୍ରମା ଆରମ୍ଭ କଲେ ଗୋବର୍ଦ୍ଧନ ପରିକ୍ରମା ତେଣୁ ସମସ୍ତ ବ୍ରଜବାସୀମାନେ ବିଭିନ୍ନ ବେଶଭୂଷାରେ ଘୋଷିତ ହେଇ ଗୋରୁମାନଙ୍କୁ ଆଗରେ ରଖି ଗୋ ବୃଦ୍ଧ ବାଳକ ସେମାନଙ୍କୁ ଆଗରେ ରଖି ଏବଂ ସ୍ତ୍ରୀ ଲୋକମାନେ ଏବଂ ବୃଦ୍ଧମାନେ ସେମାନେ ସବୁ ଶଗଡ଼ ଗାଡ଼ିରେ ବସି ସେମାନେ ଗୋବର୍ଦ୍ଧନ ପରିକ୍ରମା ଆରମ୍ଭ କଲେ ଏବଂ ଗୋପୀମାନେ ସେମାନେ କୃଷ୍ଣଙ୍କର ଗୁଣ କୀର୍ତ୍ତନ କରିକରି ସେମାନେ ପରିକ୍ରମା କରୁଥାନ୍ତି ଏବଂ ବ୍ରାହ୍ମଣମାନେ ଯେଉଁ ସ୍ୱସ୍ତି ବାଚନ କରୁଥାନ୍ତି ସେ ସ୍ୱସ୍ତି ବାଚନ ସହିତ ଗୋପୀମାନଙ୍କର କୃଷ୍ଣ କୀର୍ତ୍ତନ ମିଶି ଏକ ଅପୂର୍ବ ଧ୍ୱନି ସୃଷ୍ଟି କରୁଥାନ୍ତି ଏହିପରି ଭାବରେ ଏହି ଗୋବର୍ଦ୍ଧନ ପରିକ୍ରମା ଭଗବାନ ଶ୍ରୀକୃଷ୍ଣ ଆରମ୍ଭ କଲେ ଏବଂ ସେଇଦିନ ଠାରୁ ବ୍ରଜବାସୀମାନେ ପ୍ରତିବର୍ଷ ଏହି ଗୋବର୍ଦ୍ଧନ ପୂଜା ଉତ୍ସବ ପାଳନ କରିଥାନ୍ତି ଏବଂ ଗୋବର୍ଦ୍ଧନ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ତେଣୁ ସେ କଥା ସେ ବିଶ୍ୱାସ ରଖି ବ୍ରଜବାସୀମାନେ ପ୍ରତିଟି ବିପଦ ଆପଦରେ ଗୋବର୍ଦ୍ଧନଙ୍କ ଉପରେ ନିର୍ଭର କରିଥାନ୍ତି ଆଜି ବି ଗୋବର୍ଦ୍ଧନ ପୂଜା ଉତ୍ସବ ଗୋବର୍ଦ୍ଧନ ଅନୁଷ୍ଠିତ ହେଉଛି ଏବଂ ଆଜି ବି ବ୍ରଜବାସୀମାନେ ସେମାନଙ୍କର କୌଣସି ପ୍ରକାର ଅଭାବ ଅସୁବିଧାରେ ସେମାନଙ୍କର ଦୃଢ଼ ବିଶ୍ୱାସ ରହିଥାଏ ଯେ ସେମାନେ ଥରେ ଗୋବର୍ଦ୍ଧନ ପରିକ୍ରମା କଲେ ସେମାନଙ୍କର କାମନା ପୂର୍ଣ୍ଣ ହେଇଯିବ ଏବଂ ସେମାନଙ୍କର କାମନା ପୂର୍ଣ୍ଣ ହେଉଛି ମଧ୍ୟ ବର୍ତ୍ତମାନ ସୁଦ୍ଧା ତେଣୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଆସୁଛନ୍ତି ଗୋବର୍ଦ୍ଧନଙ୍କର ପରିକ୍ରମା କରିବା ପାଇଁ ତେବେ ସେଇ ଗୋବର୍ଦ୍ଧନଙ୍କର ଆବିର୍ଭାବ କିପରି ହେଲା ସେ କଥା ଜାଣିବା ଆମ ପକ୍ଷରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଭଗବାନ ଶ୍ରୀକୃଷ୍ଣ ନିଜର ଧାମ ଗୋଲୋକ ବୃନ୍ଦାବନରେ ନିତ୍ୟ ନିବାସ କରିଥାନ୍ତି ତେଣୁ ଭଗବାନ ଶ୍ରୀକୃଷ୍ଣ ସେ ଗୋଲୋକ ବୃନ୍ଦାବନରେ ତାଙ୍କର ଲୀଳା ପାଇଁ ସେ ତାଙ୍କର ପାର୍ଶ୍ୱଦଗଣକୁ ସୃଷ୍ଟି କଲେ ଏବଂ ତାଙ୍କର ବାମାଙ୍ଗରୁ ରାଧାରାଣୀ ପ୍ରକଟ ହେଲେ ଏବଂ ଶ୍ରୀମତୀ ରାଧାରାଣୀଙ୍କର ଦୁଇ ବାହୁରୁ ଲଳିତା ବିଶାଖ ପ୍ରକଟ ହେଲେ ଏବଂ ତାଙ୍କର ରୋମରୁ ଅସଂଖ୍ୟ ଗୋପୀମାନଙ୍କର ସୃଷ୍ଟି ହେଲେ ତେବେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ସେହି ଗୋଲୋକ ବୃନ୍ଦାବନରେ ଶ୍ରୀମତୀ ରାଧାରାଣୀଙ୍କ ସହ ରାସକ୍ରୀଡ଼ା କରୁଥିଲେ ସେତେବେଳେ ଶ୍ରୀମତୀ ରାଧାରାଣୀ ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ପ୍ରଭୁ ଆପଣ ଯଦି ରାସକ୍ରୀଡ଼ାରେ ମୋର ପ୍ରେମ ଦ୍ୱାରା ପ୍ରସନ୍ନ ହୋଇଛନ୍ତି ତାହେଲେ ମୋର ଗୋଟିଏ ଅଭିଳାଷ ପୂରଣ କରନ୍ତୁ ଭଗବାନ ଶ୍ରୀକୃଷ୍ଣ ରାଧାରାଣୀଙ୍କୁ କହିଲେ ଯେ ତୁମେ ନିର୍ଭୟରେ ତୁମର ଅଭିଳାଷ ବ୍ୟକ୍ତ କର, ମୁଁ ତାହାକୁ ଅବଶ୍ୟ ପୂର୍ଣ୍ଣ କରିବି। ତେଣୁ ଶ୍ରୀମତୀ ରାଧାରାଣୀ କହିଲେ ଯେ ଆପଣ ଏପରି ଏକ ଏକାନ୍ତ ସ୍ଥାନର ସୃଷ୍ଟି କରନ୍ତୁ ଯାହା ଅତ୍ୟନ୍ତ ରମଣୀୟ ହୋଇଥିବ ଏବଂ ଆମର ରାସକ୍ରୀଡ଼ା ପାଇଁ ଉପଯୁକ୍ତ ହୋଇଥିବ। ଏପରି ଏକ ଏକାନ୍ତ ଏବଂ ରମଣୀୟ ସ୍ଥାନ ଆପଣ ସୃଷ୍ଟି କରନ୍ତୁ। ତେଣୁ ଭଗବାନ ଶ୍ରୀକୃଷ୍ଣ ତଥାସ୍ତୁ କହି ସେ ନିଜର ହୃଦୟକୁ ଅବଲୋକନ କଲେ। ତେବେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ନିଜର ହୃଦୟକୁ ଅବଲୋକନ କରୁଛନ୍ତି, ସେତେବେଳେ ତାଙ୍କର ହୃଦୟରୁ ଗୋଟିଏ ଜ୍ୟୋତି ନିର୍ଗତ ହେଲା ହୃଦୟ, ଏବଂ ସେ ଜ୍ୟୋତି ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ ହୋଇ ସେ ଗୋଲୋକ ବୃନ୍ଦାବନର ଭୂମିରେ ନିପତିତ ହେଲା, ଏବଂ ଭୂମିରେ ପଡ଼ିବା ସଙ୍ଗେ ସଙ୍ଗେ ତାହା ଏକ ବିରାଟ ରତ୍ନମୟ ରତ୍ନ ଧାତୁମୟ ପର୍ବତରେ ପରିଣତ ହୋଇଗଲା, ଏବଂ ଧୀରେ ଧୀରେ ସେ ପର୍ବତ ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା। ସେ ପର୍ବତରେ ଅନେକ ପ୍ରକାର ଫଳ ବୃକ୍ଷମାନ, ଝରଣା ଏବଂ ଗିରି ଗୁହାମାନ ଶୋଭିତ ହେଉଥାଏ। ଏହିପରି ସୁନ୍ଦର ଏକ ରତ୍ନମଣିମୟ ପର୍ବତ ଧୀରେ ଧୀରେ ବିସ୍ତାର ଲାଭ କରି ଏକ ପ୍ରକାଣ୍ଡ ରୂପ ଧାରଣ ହେବ, ଏବଂ ଅଧିକରୁ ଅଧିକ ବିସ୍ତାର ଲାଭ କରି ଗୋଲୋକ ବୃନ୍ଦାବନକୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରିବା ପାଇଁ ଅଗ୍ରସର ହେବ। ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଦେଖିଲେ ଯେ ଏହି ପର୍ବତ ଯଦି ସମଗ୍ର ଗୋଲୋକ ବୃନ୍ଦାବନକୁ ଆଚ୍ଛାଦିତ କରିବ, ତାହେଲେ ଗୋଲୋକ ବୃନ୍ଦାବନ ନିବାସୀମାନେ ରହିବା ତାଙ୍କ ପକ୍ଷରେ ସମ୍ଭବପର ହେବ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏହି ପର୍ବତକୁ ସ୍ପର୍ଶ କରି କହିଲେ ଯେ ତୋର ବୃଦ୍ଧିପ୍ରାପ୍ତ ହେବା ବନ୍ଦ ହେବା ଉଚିତ, କାରଣ ଗୋଲୋକ ବୃନ୍ଦାବନର ଅଧିବାସୀମାନେ ତାହେଲେ କେଉଁ ଆଡ଼େ ଯିବେ, ତେଣୁ ସେ ପର୍ବତ ବୃଦ୍ଧିପ୍ରାପ୍ତ ହେବା ବନ୍ଦ ହେବା। ତେବେ ସେ ଅବସ୍ଥାରେ ଗୋଲୋକ ବୃନ୍ଦାବନରେ ଏହି ପର୍ବତ ଯାହାର ନାମ ହେଉଛି ଗୋବର୍ଦ୍ଧନ, ଗୋଲୋକ ବୃନ୍ଦାବନରେ ତାହାର ଅନ୍ୟ ନାମ ହେଉଛି ସପ୍ତଶୃଙ୍ଗ। ଏ ଗୋବର୍ଦ୍ଧନ ପର୍ବତରେ ଅନେକ ଶୃଙ୍ଗ ରହିଛି, ହିରଣ୍ୟ ଶୃଙ୍ଗ, ତେଣୁ ତାକୁ ସପ୍ତଶୃଙ୍ଗ ବୋଲି କୁହାଯାଇଛି। ତେବେ ଗୋଲୋକ ବୃନ୍ଦାବନରେ ଏ ଗୋବର୍ଦ୍ଧନ ପର୍ବତଙ୍କର ଆୟତନ ହେଉଛି ଲମ୍ବାରେ 100 କୋଟି ଯୋଜନ। ଗୋବର୍ଦ୍ଧନ ପର୍ବତଙ୍କର ଲମ୍ବା 100 କୋଟି ଯୋଜନ, ଗୋଟିଏ ଯୋଜନ ହେଉଛି 4 କ୍ରୋଶ ଅର୍ଥାତ୍ 8 ମାଇଲ। ସେ ଅନୁସାରେ ଆପଣମାନେ ହିସାବ କରନ୍ତୁ କେତେ ବିରାଟ ପର୍ବତ, 100 କୋଟି ଯୋଜନ ଲମ୍ବା, ଏବଂ ଚଢ଼ା ହେଉଛି 1 ଲକ୍ଷ ଯୋଜନ, ଏବଂ ଉଚ୍ଚତା ହେଉଛି 50 କୋଟି ଯୋଜନ। ତେଣୁ ଏହିପରି ଭାବରେ ଗୋବର୍ଦ୍ଧନ ପର୍ବତ ଗୋଲୋକ ବୃନ୍ଦାବନରେ ଗୋବର୍ଦ୍ଧନ ଅଥବା ସପ୍ତଶୃଙ୍ଗ ନାମରେ ପ୍ରସିଦ୍ଧି ଲାଭ କରି ରହିଛନ୍ତି, ଏବଂ ଭଗବାନ ଶ୍ରୀକୃଷ୍ଣ ଶ୍ରୀମତୀ ରାଧାରାଣୀ ଏବଂ ତାଙ୍କର ଅନ୍ତରଙ୍ଗ ଗୋପୀମାନଙ୍କ ସହିତ ଏହି ଗୋବର୍ଦ୍ଧନ ପର୍ବତ ଉପରେ ତାଙ୍କର ଲୀଳାବିଳାସ କରିଛନ୍ତି। ତେବେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏ ପୃଥିବୀ ପୃଷ୍ଠରେ ଅବତରଣ କରିବା ପାଇଁ ପ୍ରସ୍ତୁତ ହେଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଶ୍ରୀମତୀ ରାଧାରାଣୀଙ୍କୁ କହିଲେ ଯେ ହେ ରାଧେ, ତୁମେ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ମୋର ବିୟୋଗକୁ ସହ୍ୟ କରିପାରୁନାହିଁ, ତେଣୁ ବର୍ତ୍ତମାନ वो संसार भक्त मन को आनंद प्रदान करने एवं संसार भार लाघव करने दुष्ट मान को विनाश करने वर्तमान अवतरित होगा जाऊ तुम्हें मो सहित चल भौतिक संसार से मत राधाराणी कह जो गोवर्धन पर्वत नहीं जो जमुना नहीं से स्थान जो वृंदावन नहीं से स्थान आनंद लाभ करेणु राधाराणी उक्ति श्रवण करने मात्र भगवान श्रीकृष्ण से गोलक वृंदावन 84 क्रोष परिमित भूमि को भौतिक संसार को प्रेरण कले अर्थात ब्रजभूमि 84 क्रोष रही भौतिक संसार अंश नु भौतिक सृष्टि अंश नु 84 क्रोष ब्रजमंडल से प्रकृत पक्ष गोलक वृंदावन तेणु ए सृष्टि जो प्रलय हुए से भौम वृंदावन ध्वंस हुए ना तापरी अक्षत अवस्था रही था कारण ताकि दिव्य ब्रजभूमि हूँ दिव्य गोलक वृंदावन अंश जो बराह अवतार हुए भगवान बराह दे रसातलगामी भूमि को उद्धार कर चतुर्दिक जलमग्न होता जलमग्न अवस्था भगवान बराह रूप धारण कर गर्भसागर तलु पृथ्वी को उद्धार करी को उद्धार करते उठी आसे से पृथ्वी भी भगवान को जिज्ञासा कर प्रभु मत के स्थापन करने को जाते भगवान बराहद पृथ्वीदेव को धरी से भ्रमण करीदेव को कहले तुम्हें जो वृक्ष पता मान दर्शन कर स्थापन कर तेरे एक भाव पृथ्वीदेवी को धरी बराहदेव जो ब्रजमंडल निकट में पहुंचले से पृथ्वीदेवी दर्शन कले जलमग्न वृक्ष तेरे से आश्चर्य भगवान बराहदेव को प्रश्न कले प्रभु समग्र संसार जो जलमग्न ये वृक्ष के भगवान बराहदेव कहले प्रकृत ए स्थान तुमर अंश नुहे यह मोर नित्य धाम मथुरा धाम यह गोलक वृंदावन अंश तेणु ए प्रलय जल ए धाम ध्वंस है तेरे ये गोलक वृंदावन भूमि को भगवान श्रीकृष्ण प्रथम प्रेरणा कर जमुना को मध्य प्रेरित कले प्रेरणा कले गोलक वृंदावन एवं गोवर्धन पर्वत प्रथम शालमली द्वीप आविर्भूत शालमली द्वीप जहां भारत पश्चिम दिगरे अवस्थित शालमली द्वीप द्रोणाचार्य पुत्र रूप से गोवर्धन आविर्भूत तेरे से गोवर्धन से अत्यंत विशाल काय जदि गोलक वृंदावन विशाल रूप ना तथापि से द्रोणाचार्य पुत्र भाव में आविर्भूत है से गोवर्धन आयतन थी 8 योजन लंबारे 8 योजन अर्थात 64 माइल বা 96 কিলোমিটার হবে। এবং তাঙ্কর ওসার বা চৌড়া থেলা 5 যোজন এবং উচ্চতা থেলা 2 যোজন 16 মাইল উচ্চতা বা 24 কিলোমিটার এবং চৌড়া থেলা 5 যোজন 40 মাইল 60 কিলোমিটার। তেমন এইপরি ভাবে গোবর্ধন আয়তন এবং গোবর্ধন বহু সুন্দর দেখা যাচ্ছে, তাঁকরে অনেক প্রকার রত্ন ধাতু এবং অনেক গুহা ঝরণা বিভিন্ন প্রকার সুস্বাদু ফল এবং পুষ্পর বৃক্ষ এপরি গোবর্ধন অত্যন্ত সুশোভিত ছিল। তবে থরে পুল্লেস্ত মুনি যে কি কাশী নিবাসী ছিলেন, কাশীরে বাস করছিলেন, সে থরে এই শালমলী দ্বীপ পৃথিবী ভ্রমণ করি করি শালমলী দ্বীপ পৌঁছে শালমলী দ্বীপে যেতবে সে গোবর্ধনকে দর্শন করবে সেতবে পুল্লেস্ত মুনি অত্যন্ত আনন্দিত হলে গোবর্ধনকে দর্শন করে সে ভাবিলে যে এপরি এক সুন্দর পর্বত যাকি কাশীরে কৌশি পর্বত না তেমন মু যদি এই সুন্দর পর্বত কু কাশী নিয়ে যাবি তাহলে সেখানে মু পর্বত উপরে বসে তপস্যা করি। তেমন একথা চিন্তা করি পুল্লেস্ত মুনি গোবর্ধনকে আনিবা পাই দ্রোণাচলকে নিবেদন কলে। তবে মুনিকর নিবেদন শ্রবণ করি দ্রোণাচল মুনিকে রুদ্ধ কণ্ঠে কহিলে, হে মুনিবর, যদিও গোবর্ধনকে মু ত্যাগ করিবা পাই চাহুনি কিন্তু আপনকর অভিশাপ ভয়রে মু গোবর্ধনকে প্রদান করুছি। তবে গোবর্ধনকে আদেশ করি যে তুমি বর্তমান মুনিবরঙ্ক পাখে যা প্রস্তুত হব। সেতবে গোবর্ধন পুলস্ত মুনিকে প্রশ্ন কলে যে মুনিশ্রেষ্ঠ মু এত বিশাল পর্বত তেমন আপন কিপর মতো কাশী নেওয়া মনস্থ করছেন। সেতবে পুলস্ত মুনি গোবর্ধন কহিল যে তুমি সেপ চিন্তা করবার কোণী আবশ্যকতা না, মু মোর যোগশক্তি বলরে মোর হাত কাকুলকে তোমাকে রাখি কাশী পর্যন্ত ওড়ি করে নেই পারি। তেমন গোবর্ধন গোটিয়ে শর্ত রাখলে, সে কহিলে যে তুমি যদি মতো রাস্তায় কেউঠার তলে স্থাপন করিব ভূমিতে স্থাপন করিব তাহলে সেখানে মু পুনি আর আগুকু যাবি না। তেমন পুলস্ত মুনি কহিলে যে মোর রাস্তায় তোমাকে ভূমিকে স্থাপন করিবার কোণী আবশ্যকতা না, মু সিধা সড়ক কাশী পর্যন্ত তোমাকে নিয়ে পারি। তেমন একথা কহি পুলস্ত মুনি গোবর্ধনকে নিজ হাত পাকুলে ধারণ করি সে আকাশে উড়ি উড়ি কাশী অভিমুখে যাত্রা আরম্ভ করে। কিন্তু যেতবে পুলস্ত মুনি ব্রজমন্ডল দিয়ে যাত্রা করছেন সেতবে গোবর্ধন তাঁকর পূর্ব স্মৃতি ছিল, সে জাণিলে যে ভগবান শ্রীকৃষ্ণ এই ব্রজভূমিরে আবির্ভূত হবে এবং তাঁকর লীলাবিলাস করবে। তেমন গোবর্ধন এই ব্রজভূমিরে রহিবা পাই ইচ্ছা প্রকাশ করি নিজের ভারকু বৃদ্ধি কলে, শরীরর ভারকু বৃদ্ধি করিবাকু আরম্ভ কলে। তেমন যেতবে অকস্মাত গোবর্ধন পর্বতঙ্কর ভার বৃদ্ধিপ্রাপ্ত হওয়ার লাগিলা সেতবে পুল্লেস্ত মুনি যে হাত পাকুলে তাঁকে বহন করে আনুলে সে ଅତ୍ୟନ୍ତ କଷ୍ଟରେ ତାଙ୍କୁ ଧାରଣ କରିବା ପାଇଁ ଗୋବର୍ଦ୍ଧନକୁ ଧାରଣ କରିବା ପାଇଁ ସେ କଷ୍ଟ ଅନୁଭବ କଲେ ଏବଂ ସେ ଥକିଗଲେ, କ୍ଲାନ୍ତି ଅନୁଭବ କଲେ। ତେଣୁ ସେ ବ୍ରଜମଣ୍ଡଳରେ ସେ ତଳକୁ ଓହ୍ଲେଇ ଗୋବର୍ଦ୍ଧନକୁ ଭୂମିରେ ରଖି ସେ ନିଜର ଶୌଚକ୍ରିୟା କରିବା ପାଇଁ ନିକଟସ୍ଥ ନଦୀକୁ ଗଲେ ଏବଂ ନିଜର ଶୌଚକ୍ରିୟା ସମାପନ କରି ଯେତେବେଳେ ପୁଲସ୍ତମ୍ଭ ପୁଣି ଥରେ ଆସି ଗୋବର୍ଦ୍ଧନକୁ ଉଠାଇବା ପାଇଁ ଚେଷ୍ଟା କଲେ, ସେତେବେଳେ ଗୋବର୍ଦ୍ଧନ ଆଉ ଉଠିଲେ ନାହିଁ। ତେଣୁ ପୁଲସ୍ତମ୍ଭ କହିଲେ ଯେ ହେ ବାସ୍ତ, ତୁମେ ଆଉ ତୁମର ଭାରକୁ ବଢ଼ାଅ ନାହିଁ, ତୁମେ ମୋର ସାଥିରେ ଚାଲ, ଆମେ କାଶ୍ୟାଭିମୁଖେ ଯାତ୍ରା କରିବା। କିନ୍ତୁ ଗୋବର୍ଦ୍ଧନ କହିଲେ ଯେ ମନିବର, ଆପଣ ନିକଟରେ ମୁଁ ଯେଉଁ ସର୍ତ୍ତ ରଖିଥିଲି ଯେ ମୋତେ ଯେଉଁଠାରେ ମୋତେ ସ୍ଥାପନ କରିବେ ସେଠାରୁ ମୁଁ ଆଉ ଉଠିବି ନାହିଁ, ତେଣୁ ବର୍ତ୍ତମାନ ମୁଁ ଏଠାରୁ ଆଉ ଆଗକୁ ଯିବି ନାହିଁ। ଯେତେବେଳେ ପୁଲସ୍ତମୁନି ଏକଥା ଶ୍ରବଣ କଲେ ସେତେବେଳେ ସେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇଗଲେ ଏବଂ କ୍ରୋଧାନ୍ୱିତ ହୋଇ ଗୋବର୍ଦ୍ଧନକୁ ଅଭିଶାପ ଦେଲେ। ସେ କହିଲେ ଯେ ତୁମର ଅହଙ୍କାର ବୃଦ୍ଧିପ୍ରାପ୍ତ ହୋଇଛି, ତେଣୁ ମୁଁ ଅଭିଶାପ ପ୍ରଦାନ କରୁଛି, ଆଜିଠାରୁ ତୁମେ ଗୋଟିଏ ସ୍ଥିର ଅର୍ଥାତ୍ ସ୍ୱରୂପ ହିସାବରେ ତୁମେ କ୍ଷୟ ଦିଅ। ତେଣୁ ସେଇଦିନ ଠାରୁ ଗୋବର୍ଦ୍ଧନ ପ୍ରତିଦିନ ଗୋଟିଏ ସ୍ୱରୂପ ହିସାବରେ ମାଟି ତଳକୁ ଦବି ଦବି ଯାଉଛନ୍ତି। ତେଣୁ ସତ୍ୟ ଯୁଗରେ ଗୋବର୍ଦ୍ଧନଙ୍କର ଏଇ ଯୋଉ ବିଶାଳ ରୂପ ଥିଲା ତା ବର୍ତ୍ତମାନ ଅତି କ୍ଷୁଦ୍ର ରୂପରେ ରହିଛି। ବର୍ତ୍ତମାନ ଗୋବର୍ଦ୍ଧନଙ୍କର କେବଳ ଅଗ୍ରଭାଗ ଦୃଷ୍ଟିଗତ ହେଉଛି, ଆଉ ସବୁ ମାଟି ଭିତରେ ରହିଯାଇଛି ଏବଂ ସେ ଅଗ୍ରଭାଗ ମାତ୍ର ପଚାଶ ବା ସତୁରି ଫୁଟ ଭିତରେ ରହିଯାଇଛନ୍ତି ଗୋବର୍ଦ୍ଧନ। ତେବେ ସେ ଗୋବର୍ଦ୍ଧନ ଯେକି କୃଷ୍ଣଙ୍କର ସ୍ୱରୂପ, ସେ ଏପରି ଅଭିଶାପ କାହିଁକି ପ୍ରାପ୍ତ ହେଲେ? ଯଦିଓ ପୁଲସ୍ତମୁନି ଏପରି ଅଭିଶାପ ଦେଲେ, ତେବେ ତା ପଛରେ କଣ କାରଣ ରହିଛି ଯେ ପୁଲସ୍ତମୁନି ଏପରି ଅଭିଶାପ ଦେବା ପାଇଁ ପ୍ରେରିତ ହେଲେ? ତେବେ ଗୋବର୍ଦ୍ଧନ ପର୍ବତଙ୍କର ଏଇ ଯୋଉ ବିଶାଳ ସ୍ୱରୂପ 24 କିଲୋମିଟର ଉଚ୍ଚା ସତ୍ୟଯୁଗରେ ଥିଲେ ଏବଂ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଅବତରିତ ହେଲେ ତାଙ୍କର ଲୀଳାବିଳାସ କରିବା ପାଇଁ, ଯଦିଓ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ କିଛି ବଡ କଥା ନୁହେଁ 24 କିଲୋମିଟର ଉଚ୍ଚତା ବିଶିଷ୍ଟ ପର୍ବତ ଉପରେ ଯାଇ ଲୀଳା କରିବା ପାଇଁ, ତଥାପି ଗୋରୁମାନଙ୍କ ପାଇଁ ଏବଂ ତାଙ୍କର ସଖାମାନଙ୍କ ପାଇଁ ଅସୁବିଧା ଉତ୍ପନ୍ନ ହୋଇପାରେ। ତେଣୁ ଭଗବାନ କୃଷ୍ଣଙ୍କ ଇଚ୍ଛାରେ ହିଁ ପୁଲସ୍ତମୁନି ଏପରି ଅଭିଶାପ ପ୍ରଦାନ କଲେ, ଯାହାଫଳରେ ଗୋବର୍ଦ୍ଧନ ତାଙ୍କର ଉଚ୍ଚତା କମି ଆସି ଭଗବାନ କୃଷ୍ଣ ଯେତେବେଳେ ଆବିର୍ଭୂତ ହେବେ ଦ୍ୱାପର ଯୁଗରେ ସେତେବେଳେ ଉପଯୁକ୍ତ ଉଚ୍ଚତା ରହିଛି, ଯାହାଫଳରେ ଭଗବାନ କୃଷ୍ଣଙ୍କର ଗୁରୁ ଏବଂ ଗୋପାଳ ବାଳକମାନଙ୍କୁ ନେଇ ଲୀଳା କରିବା ସହଜ। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ହିଁ ଏପରି ଅଭିଶାପ ପ୍ରାପ୍ତ ହେଲେ ଗୋବର୍ଦ୍ଧନ। ତେଣୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଆବିର୍ଭୂତ ହେଲେ ଦ୍ୱାପର ଯୁଗରେ, ସେତେବେଳେ ତାଙ୍କର ଉଚ୍ଚତା ବହୁ ପରିମାଣରେ କମିଯାଇଥିଲା, ଯାହାଫଳରେ ଗୋରୁମାନେ ମଧ୍ୟ ଗୋବର୍ଦ୍ଧନ ପର୍ବତ ଉପରକୁ ଚଢ଼ିପାରୁଥିଲେ ଏବଂ ଗୋବର୍ଦ୍ଧନ ପର୍ବତର ଘାସ ଏବଂ ଜଳ ଭକ୍ଷଣ କରିପାରୁଥିଲେ ଏବଂ ଗୋପାଳ ବାଳକମାନେ ମଧ୍ୟ ଗୋବର୍ଦ୍ଧନ ପର୍ବତ ଉପରେ ଆରୋହଣ କରି ସେଠାରେ ସବୁ କ୍ରୀଡ଼ାମାନ ଗିରି ଗୁଫାରେ ସେମାନେ କ୍ରୀଡ଼ାମାନ କରୁଥିଲେ। ତେବେ ସେଇ ଗୋବର୍ଦ୍ଧନ ପର୍ବତ ଯିଏକି ସର୍ବତୀର୍ଥପ୍ରଦ, ଏହି ଗୋବର୍ଦ୍ଧନଙ୍କର ପୂଜା ଏବଂ ତାଙ୍କର ପରିକ୍ରମା କରିବା ଦ୍ୱାରା ବ୍ୟକ୍ତି ସମସ୍ତ ତୀର୍ଥର ଫଳକୁ ପ୍ରାପ୍ତ ହୋଇପାରିବ ଏବଂ ବ୍ୟକ୍ତିର ସମସ୍ତ କାମନା ପୂର୍ଣ୍ଣ ହୋଇପାରିବ। ତେଣୁ ଶାସ୍ତ୍ରରେ କୁହାଯାଇଛି ଯେ ଯାବତ୍ ଭାଗୀରଥି ଗଙ୍ଗା ଯାବତ୍ ଗୋବର୍ଦ୍ଧନଗିରି, तावत लोकले प्रभावस्तु न भविष्यति कहते। ये जेपर्यंत ये पृथ्वी पृष्ठ में भागीरथी गंगा रही एवं गोवर्धन गिरी रही गोवर्धन पर्वत रही से पर्यंत ये पृथ्वी पृष्ठ में कली तार पूर्ण प्रभाव विस्तार कर तेणु कहुची जे कलीर प्रथम दस हजार वर्ष जहाँकि कलीर स्वर्ण युग तेणु ये दस हजार वर्ष मध्य प्रकृत पक्षे गोवर्धन एवं भागीरथी गंगा समस्त जगत को पवित्र करेंगे समस्त पाप को नष्ट करेंगे तेणु कलीर प्रभाव अनुभूत हो ना तेरे गोवर्धन से प्रकटन पवित्र नृण महापापहरण पवित्र तेनाली गोवर्धन जो प्रकट चरित्र जो मैंने यहां श्रवण करमानकर समस्त पाप दूरीभूत होता है तेणु गोवर्धन पर्वत प्रकृत पक्षे ये कलिजुगे पतित मान को उद्धार करने अवस्थान एवं जो माने भाग्यशाली गोवर्धन पर्वत संपूर्ण भाव लुप्त होगा पूर्व से गोवर्धन पर्वत पूजा अर्चना एवं तंकर प्रदक्षिणा करी तंकर कृपा प्राप्त हवा आवश्यक वस्तुत कलिजुगर स्वर्णयुग श्री चैतन्य महाप्रभु आविर्भाव ठारु दस हजार वर्ष तेणु ये दस हजार वर्ष मध्य जहाँ किसी धर्म कर्म रहा लोक मैंने धार्मिक तथा अनुसरण करेंगे धर्म मार्ग अनुसरण करेंगे किंतु दस हजार वर्ष पर आउ कई धर्म नाम ने से घोर कड़ी तार प्रभाव विस्तार करते गोवर्धन संपूर्ण लुप्त हो जाए गंगा मध्य लुप्त हो जाए आम देखु जमुना मध्य धीरे धीरे शुष्क ही अच्छा एवं गंगा मध्य धीरे धीरे शुष्क होगा को आरंभ कले तेणु ये केवल जो मैंने भाग्यशाली व्यक्ति से मैंने ये कलिजुगर गंगा एवं गोवर्धन एम कृपा लाभ करने समर्थ है तेरे जिते बड़े भगवान श्रीकृष्ण यहपरी भाव में गोवर्धन पूजा उत्सव अनुष्ठान करी ब्रजवासी मान को इंद्र पूजा रु विरत करेले सेतेबेले ब्रजवासी मान गोवर्धन पूजा करी तंकर प्रदक्षिणा करी से माने तंकर गृह को प्रत्यावर्तन करले प्रकृत पक्षे ये गोवर्धन पूजा उत्सव कार्तिक मास रे अनुष्ठित होता दीपावली अमावस्या पर दिन प्रतिपदा तिथि तेणु ब्रजवासी मान तार पर दिन से सब जा मथुरा जमुना स्नान करते जम द्वितीय तेणु जम द्वितीय स्नान से मथुरा करते तार पर इंद्र दृष्टि आरंभ हो तेणु इंद्र जिते देखिले जे ब्रजवासी मैंने कृष्ण कथार पूजा बंद करदे तेणु इंद्र अत्यंत क्रोधान्वित तेणु इंद्र भावे अहो श्रीमद महात्म्यम गोपाल कानन प्रसाद ये इंद्र भावे ब्रजवासी मानक जो मैंने कानन अर्थात बन निवास करवन ब्रजभूमि ब्रजभूमि चबीश टी वन रही मध्य द्वादश वन ताकि प्रसिद्ध तेणु इंद्र भावे जो मैंने बनरे बास कर ब्रजवासी मान से श्रीमद महात्म्य से जो ऐश्वर्युक्त होती ऐश्वर्यशाली ତେଣୁ ସେ ଐଶ୍ୱର୍ଯ୍ୟ ସାରି ହେଇଥିବା ହେତୁ ସେମାନଙ୍କ ମନରେ ଗର୍ବ ବା ଅହଙ୍କାର ଉତ୍ପନ୍ନ ହେଉଛି। ସାଧାରଣତଃ ଦେଖାଯାଏ ସଂସାରରେ ଯେ ଯେତେବେଳେ ବ୍ୟକ୍ତି ଏର ଧନ ବୃଦ୍ଧି ପ୍ରାପ୍ତ ହୁଏ ତାର ଅହଙ୍କାର ମଧ୍ୟ ସେହି ତୁଳନାରେ ବୃଦ୍ଧି ପ୍ରାପ୍ତ ହେଇଥାଏ। ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେ ବିଶେଷ ଭାବରେ ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଏଧମାନ ମଦନ କୁମାର, ଯେ ବ୍ୟକ୍ତି ଯେତେବେଳେ ଉଚ୍ଚ କୂଳରେ ଜନ୍ମଗ୍ରହଣ କରୁଛି ସେତେବେଳେ ତାର ଅହଙ୍କାର ବୃଦ୍ଧି ପ୍ରାପ୍ତ ହେଉଛି। ସେ ଭାବୁଛି ମୁଁ ଏତେ ଉଚ୍ଚ କୂଳ ବା ଉଚ୍ଚ ପରିବାରରେ ଜନ୍ମଗ୍ରହଣ କରିଛି, ମୋର ପରିବାର ଏପରି, ତାର ଅହଙ୍କାର ବୃଦ୍ଧି ହେଉଛି। ଐଶ୍ୱର୍ଯ୍ୟ ଯେତେବେଳେ ବ୍ୟକ୍ତି ଧନ ସମ୍ପତ୍ତି ପ୍ରାପ୍ତ ହେଉଛି ଧନ ବୃଦ୍ଧି ହେଉଛି, ତା ମନରେ ଅହଙ୍କାର ଆସୁଛି ଯେ ମୋ ପାଖରେ ଏତେ ଧନ ରହିଛି, ମୁଁ ପୃଥିବୀର ସବୁଠାରୁ ଧନଶାଳୀ ବ୍ୟକ୍ତି। ଆଜିକାଲି ସବୁ ଖବର କାଗଜରେ ବାହାରୁଛି କେତେ ନମ୍ବର ଧନୀ ବ୍ୟକ୍ତି, ଏକ ନମ୍ବର, ଦୁଇ ନମ୍ବର, ତିନି ନମ୍ବର, ଏସବୁ ଅହଙ୍କାର ବୃଦ୍ଧି କରୁଛି। ଜନ୍ମ ଐଶ୍ୱର୍ଯ୍ୟ ସୁତ ଅର୍ଥାତ୍ ଯଦି କେହି କିଛି ପାଣ୍ଡିତ୍ୟ ଅର୍ଜନ କରିଛି, ଉଚ୍ଚ ଶିକ୍ଷା ଲାଭ କରିଛି, ତା ମନରେ ଅହଙ୍କାର ଗର୍ବ, ମୁଁ ଏତେ ଉଚ୍ଚ ଶିକ୍ଷିତ, ଏତେ ବଡ଼ ବିଦ୍ୱାନ ପଣ୍ଡିତ। ତେଣୁ ଏଇ ଶିକ୍ଷା ଦୀକ୍ଷା ପାଣ୍ଡିତ୍ୟ ମଧ୍ୟ ଅହଙ୍କାରକୁ ବୃଦ୍ଧି କରିଥାଏ। ଏବଂ ସ୍ତ୍ରୀ ଅର୍ଥାତ୍ ଯଦି କେହି ଅତ୍ୟନ୍ତ ସୁନ୍ଦର ହେଇଥାଏ, ସୌନ୍ଦର୍ଯ୍ୟ ସମ୍ପନ୍ନ ହେଇଥାଏ, ତା ମନରେ ମଧ୍ୟ ଅହଙ୍କାର ଯେ ମୁଁ ଏତେ ସୁନ୍ଦର। ତେଣୁ ଏସବୁ ଅହଙ୍କାର ବୃଦ୍ଧି କରିବା ପାଇଁ ଜନ୍ମ ଐଶ୍ୱର୍ଯ୍ୟ ସ୍ରୋତଶ୍ରୀ ଏ ଅହଙ୍କାର ବୃଦ୍ଧିରେ ସହାୟକ ହେଇଥାଏ। ତେଣୁ ଇନ୍ଦ୍ର ଭାବୁଛନ୍ତି ଯେ ଏଇ ବ୍ରଜବାସୀମାନଙ୍କର ଧନ ବୃଦ୍ଧି ହେଇଯାଇଛି, ସମୃଦ୍ଧି ସମ୍ପନ୍ନ ହେଇଛନ୍ତି ସେମାନେ, ତେଣୁ ଏ ଐଶ୍ୱର୍ଯ୍ୟଯୁକ୍ତ ହେଇଥିବା ହେତୁ ସେମାନଙ୍କର ଅହଙ୍କାର ବୃଦ୍ଧି ପ୍ରାପ୍ତ ହେଇଛି, ଯାହାଫଳରେ କୃଷ୍ଣ ମର୍ତ୍ତମ ଉପାସିତ୍ୟ ଯେ ଚକ୍ର ଦେବ ହେବନ। ତେଣୁ ଏମାନଙ୍କର ଅହଙ୍କାର ବୃଦ୍ଧି ପ୍ରାପ୍ତ ହେଇଥିବା ହେତୁ ଏ ବ୍ରଜବାସୀମାନଙ୍କର ବୁଦ୍ଧି ଭ୍ରଷ୍ଟ ହେଇଯାଇଛି, ସେମାନେ ମୋର ପୂଜାକୁ ତ୍ୟାଗ କରି ଦେବତା ପୂଜାକୁ ତ୍ୟାଗ କରି ସେମାନେ ମର୍ତ୍ତ୍ୟ ଅର୍ଥାତ୍ କୃଷ୍ଣ ଯିଏକି ସାଧାରଣ ମନୁଷ୍ୟ, ଇନ୍ଦ୍ର ଭାବୁଛନ୍ତି ଯେ କୃଷ୍ଣ ଏକ ସାଧାରଣ ମନୁଷ୍ୟ, ତେଣୁ ସେ କହୁଛନ୍ତି କୃଷ୍ଣ ମର୍ତ୍ତ୍ୟ ଉପାସ୍ୟ, ଏକ ସାଧାରଣ ମନୁଷ୍ୟ କୃଷ୍ଣଙ୍କର ଏ ବ୍ରଜବାସୀମାନେ ଉପାସନା କରୁଛନ୍ତି, ଅର୍ଥାତ୍ ମୁଁ ଏତେ ବଡ଼ ଶ୍ରେଷ୍ଠ ଦେବତା, ଦେବତାମାନଙ୍କର ରାଜା, ସ୍ୱର୍ଗର ରାଜା, ମୋର ପୂଜାକୁ ସେମାନେ ବନ୍ଦ କରିବେ, ମୋତେ ଅବମାନନା କରିବେ, ଏବଂ ସାଧାରଣ ସାତ ବର୍ଷର ବାଳକ କୃଷ୍ଣ କଥାରେ ସେମାନେ ପର୍ବତର ପୂଜା କରୁଛନ୍ତି। ତେଣୁ ଇନ୍ଦ୍ର କହୁଛନ୍ତି ବାତାଳ ବାଳିଶମ ସ୍ତବ୍ଧମ ଅଜ୍ଞମ ପଣ୍ଡିତ ମାନିନ, ଯେ ଏଇ କୃଷ୍ଣ ଇଏ ଏକ ବାତାଳ ବାଳକ, ଯଦିଓ ଇଏ କିଛି ଜାଣିନି ସାଧାରଣ ମନୁଷ୍ୟ, କିନ୍ତୁ ବଡ଼ ବିଜ୍ଞ ବ୍ୟକ୍ତି ପରି କଥା କହୁଛି, ତେଣୁ ଇଏ ବାତାଳ ଏବଂ ବାଳିତ ସାଧାରଣ ବାଳକ, ସ୍ତବ୍ଧମ ଏବଂ ଅତି ଉଦ୍ଧତ ବାଳକ, ଅଜ୍ଞ ମୂର୍ଖ ପଣ୍ଡିତ ମାନିନ, କିନ୍ତୁ ନିଜକୁ ବହୁତ ବଡ ପଣ୍ଡିତ ବା ବିଦ୍ୱାନ ବୋଲି ଜ୍ଞାନ କରୁଛି। ଏହିପରି କୃଷ୍ଣ ମର୍ତ୍ତମ ଉପାସିତ୍ୟ ଗୋପାମେ ଚକ୍ର ଅପ୍ରିୟ, ଏହିପରି ଏକ ସାଧାରଣ ମନୁଷ୍ୟ କୃଷ୍ଣଙ୍କର ପୂଜା କରିବା ତାର କଥା ଶ୍ରବଣ କରି ଏଇ ଗୋପମାନେ ବ୍ରଜବାସୀମାନେ ମୋର ଅପ୍ରିୟ ଭାଗ ନେଇଛନ୍ତି, ମୋର ପୂଜା ବନ୍ଦ କରି ସେମାନେ ମୋର ଅପ୍ରିୟ ହେଇଛନ୍ତି। ତେବେ ଇନ୍ଦ୍ର ଭଗବାନ କୃଷ୍ଣଙ୍କୁ ଏଇ ଯେଉଁ ଭର୍ସନା କରୁଛନ୍ତି, କିନ୍ତୁ ଶ୍ରୀଧର ସ୍ୱାମୀ ଯିଏକି ଶ୍ରୀମଦ ଭାଗବତର ଜଣେ ମହାନ ଟୀକାକାର ସେ କହୁଛନ୍ତି ଯେ ପ୍ରକୃତ ପକ୍ଷେ ଇନ୍ଦ୍ରଙ୍କର ଏଇ ଯୋଉ ଭର୍ସନା ସେ ପ୍ରକୃତ ପକ୍ଷେ ସ୍ୱୟଂ ବାଗଦେବୀ ସରସ୍ୱତୀ ସେ ଭର୍ସନାକୁ କୃଷ୍ଣଙ୍କର ପ୍ରଶଂସାରେ ପରିଣତ କରିଦେଉଛନ୍ତି। ତେଣୁ ସେ ଗୋଟି ଗୋଟି କରି ତାର ଅର୍ଥ କରୁଛନ୍ତି ଯେ କୃଷ୍ଣ ବାତାଳ ଯୋଉ ଇନ୍ଦ୍ର କହିଲେ ଯେ କୃଷ୍ଣ ବାତାଳ, ତେଣୁ ସରସ୍ୱତୀ ତାର ଅର୍ଥ କ'ଣ କରୁଛନ୍ତି ଯେ ପ୍ରକୃତ ପକ୍ଷେ ଭଗବାନ କୃଷ୍ଣ ଏପରି କଥା କହନ୍ତି ଯେ ତାଙ୍କୁ କଥାରେ କେହି ପରାଜିତ କରିପାରିବେ ନାହିଁ। ସେ କଥା କହିବାରେ ଅତ୍ୟନ୍ତ ଦକ୍ଷ ବା ପ୍ରବୀଣ, ଯେପରି ବାତାଳ ବ୍ୟକ୍ତି ଅନର୍ଗଳ କିଛି କହି ଚାଲିଥାଏ, କିନ୍ତୁ ଭଗବାନ କୃଷ୍ଣ ଏପରି ଅନର୍ଗଳ କଥା କହିପାରନ୍ତି ଯେ ତାଙ୍କୁ କଥାରେ ମଧ୍ୟ କେହି ପରାଜିତ ବା ତର୍କରେ କେହି ତାଙ୍କୁ ପରାଜିତ କରିପାରିବେ ନା। ଯେପରି ଶ୍ରୀ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ସେ ଚୈତନ୍ୟ ମହାପ୍ରଭୁ ଉପରେ ଅବତରିତ ହେଲେ ସେତେବେଳେ ସେ ତାଙ୍କର ପାଣ୍ଡିତ୍ୟ ପ୍ରଦର୍ଶନ କରିଥିଲେ। ତେଣୁ ଚୈତନ୍ୟ ମହାପ୍ରଭୁ ଅନେକ ସମୟରେ ନିଜର ସହପାଠୀମାନଙ୍କ ସହିତ ତର୍କ କରି ଗୋଟିଏ ବସ୍ତୁକୁ ସ୍ଥାପନ କରିବେ, ତାଙ୍କର ସହପାଠୀ ତାଙ୍କୁ ତର୍କରେ ପରାଜିତ କରିପାରିବନି, ତେଣୁ ସେ ଗୋଟିଏ ତର୍କ ଦେଇ ସ୍ଥାପନ କରିବେ ସେ ବସ୍ତୁକୁ, ପୁଣି ତାର ବିପରୀତ ତର୍କ ଦେଇ ସେ ବସ୍ତୁକୁ ଅସ୍ୱୀକାର କରିବେ। ତେଣୁ ଏହିପରି ଭାବରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କର ପାଣ୍ଡିତ୍ୟ ପ୍ରଦର୍ଶନ କରିଥିଲେ ଯେ ସପକ୍ଷ ତର୍କ ଏବଂ ବିପକ୍ଷ ତର୍କ ବୋଲି ସେ ବସ୍ତୁ କେତେବେଳେ ସ୍ଥାପନ କରିବେ କେତେବେଳେ ଅସ୍ୱୀକାର କରିବେ। ତେଣୁ ଭଗବାନ ଇଏ ହେଉଛି ତାଙ୍କର ପାଣ୍ଡିତ୍ୟ, କାରଣ ଭଗବାନଙ୍କୁ ପାଣ୍ଡିତ୍ୟରେ ବିଦ୍ୟା ବୁଦ୍ଧିରେ କେହି ତାଙ୍କୁ ଟପି ଯାଇପାରିବେ ନାହିଁ ବା ତାଙ୍କର କେହି ସମକକ୍ଷ ହେଇପାରିବେ ନାହିଁ। ତେଣୁ ଏଠାରେ ବାଗଦେବୀ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ସେ ଅତ୍ୟନ୍ତ ପ୍ରକୃତ ପକ୍ଷେ ସେ ପଣ୍ଡିତ ବା ବିଭିନ୍ନ କଥା କରି କହି ସେ ଅନ୍ୟକୁ କଥାରେ ପରାଜିତ ତର୍କରେ ପରାଜିତ କରିପାରନ୍ତି, ଏବଂ ବାଳିଶ ଅର୍ଥାତ୍ ତାଙ୍କର ବୁଦ୍ଧି ବାଳକ ସଦୃଶ, ଇନ୍ଦ୍ର ତାଙ୍କୁ ସାଧାରଣ ବାଳକ ବୋଲି ଜ୍ଞାନ କରୁଥିଲେ, କିନ୍ତୁ ବାଗଦେବୀ କହୁଛନ୍ତି ଯେ ବାଳକ ଯେପରି କପଟ ବିହୀନ ସରଳ, ଭଗବାନ କୃଷ୍ଣ ସେହିପରି ଅତ୍ୟନ୍ତ ସରଳ ସ୍ୱଭାବ ସମ୍ପନ୍ନ ଏବଂ ସ୍ତବ୍ଦ ଅର୍ଥାତ୍ ଉଦ୍ଧତ, ଇନ୍ଦ୍ର ତାଙ୍କୁ ଉଦ୍ଧତ ବୋଲି କହିଲେ, କିନ୍ତୁ ବାଗଦେବୀ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ସେ ପ୍ରକୃତ କାହା ସମ୍ମୁଖରେ ଅବନତ ହୁଅନ୍ତି ନାହିଁ, ଯେ ଉଦ୍ଧତ ବ୍ୟକ୍ତି ଯେପରି ସେ କାହାକୁ ମାନେ ନାହିଁ କାହା ନିକଟରେ ଅବନତ ହୁଏ ନାହିଁ, ସେହିପରି ଭଗବାନ କୃଷ୍ଣ କାହା ନିକଟରେ ଅବନତ ହୁଅନ୍ତି ନାହିଁ, ସମସ୍ତେ ତାଙ୍କ ନିକଟରେ ଅବନତ ହୋଇଥାନ୍ତି ଯେହେତୁ ସେ ଭଗବାନ ସଂସାରର ପ୍ରଭୁ, ତେଣୁ ତାଙ୍କ କାହା ନିକଟରେ ଅବନତ ହେବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ। ଏବଂ ପୁଣି କହୁଛନ୍ତି ଅଜ୍ଞ ଅର୍ଥାତ୍ ମୂର୍ଖ, କିନ୍ତୁ ବାଗଦେବୀ କହୁଛନ୍ତି ଯେ ଭଗବାନ କୃଷ୍ଣ ହେଉଛନ୍ତି ସର୍ବଜ୍ଞ, ତେଣୁ ଯେହେତୁ ସେ ସବୁକିଛି ଜାଣିଛନ୍ତି ତାଙ୍କ ପାଇଁ ଆଉ କିଛି ଜାଣିବାର ନାହିଁ, ତାଙ୍କ ପାଇଁ ଆଉ କୌଣସି ଜ୍ଞାନ ସଂଗ୍ରହ କରିବାର ନାହିଁ ବା ଜାଣିବାର ନାହିଁ, ଅଜ୍ଞ ଯେହେତୁ ସେ ସର୍ବଜ୍ଞ ସବୁକିଛି ଜାଣିଛନ୍ତି। ପୁଣି କହୁଛନ୍ତି ପଣ୍ଡିତ ମହାନିମ ଯେ ଇନ୍ଦ୍ର କହୁଥିଲେ ଯେ କୃଷ୍ଣ ନିଜକୁ ପଣ୍ଡିତ ବୋଲି ଜ୍ଞାନ କରୁଛନ୍ତି, ତେଣୁ ବାଗଦେବୀ ତାର ଅର୍ଥ କରି କହୁଛନ୍ତି ଯେ ପ୍ରକୃତ ପକ୍ଷେ ପଣ୍ଡିତ ବ୍ୟକ୍ତିମାନେ ହିଁ କୃଷ୍ଣଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି। ପଣ୍ଡିତ ମହାନିମ ଯେଉଁମାନେ ପଣ୍ଡିତ ବିଦ୍ୱାନ ବୁଦ୍ଧିମାନ ସେମାନେ ହିଁ କୃଷ୍ଣଙ୍କର ଉପାସନା କରିଥାନ୍ତି, ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥାନ୍ତି। ଯେପରି ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ବହୁନାମ ଜନ୍ମନାନ୍ତେ ଜ୍ଞାନବାନ ମାନ ପ୍ରପଦ୍ୟତେ ବାସୁଦେବ ସର୍ବଙ୍ଗୀତି ସ ମହାତ୍ମା ସୁଦୁର୍ବଳ। ଅନେକ ଜନ୍ମ ପରେ ବହୁନାମ ଜନ୍ମନାନ୍ତେ ଯେ ପ୍ରକୃତ ଜ୍ଞାନୀ ଯେ ଜ୍ଞାନରେ ସ୍ଥିତ ହେଇଛି ମାନ ପ୍ରପଦ୍ୟତେ ଭଗବାନ କୃଷ୍ଣ କହୁଛନ୍ତି ମୋର ସେ ଶରଣାପନ୍ନ ହୁଏ ଯେ ପ୍ରକୃତ ଜ୍ଞାନୀ ବ୍ୟକ୍ତି ବୁଦ୍ଧିମାନ ବ୍ୟକ୍ତି ସେ ମୋର ଶରଣାପନ୍ନ ହେଇଥାଏ। ଅନେକ ଜନ୍ମର ସଂସ୍କାର ପରେ ଅନେକ ଜନ୍ମ ଭ୍ରମଣ କଲା ପରେ ଏବଂ ଏପରି ମହାତ୍ମା ଜଗତରେ ଦୁର୍ଲଭ ଯେଉଁମାନେ କୃଷ୍ଣଙ୍କର ଶରଣାପନ୍ନ ହେଇଥାନ୍ତି ଅର୍ଥାତ୍ କୃଷ୍ଣଙ୍କର ଭକ୍ତ ସେମାନେ ସଂସାରରେ ଦୁର୍ଲଭ ଅର୍ଥାତ୍ ସମସ୍ତେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଇପାରନ୍ତି ନାହିଁ। ଯେଉଁମାନେ କେବଳ ବୁଦ୍ଧିମାନ ପଣ୍ଡିତ ବିଦ୍ୱାନ ସେମାନେ କେବଳ କୃଷ୍ଣଙ୍କର ଶରଣାପନ୍ନ ହେଇଥାନ୍ତି। ଅର୍ଥାତ୍ ପ୍ରକାରାନ୍ତରେ ଭଗବାନ କୃଷ୍ଣ କହୁଛନ୍ତି ଯେ ମୂର୍ଖ ବ୍ୟକ୍ତିମାନେ ମୋର ଶରଣାପନ୍ନ ହୁଅନ୍ତି ନାହିଁ। ଅବଧାନନ୍ତି ମାଂ ମୂଢ଼ା ମାନସିଂତମ ମାଶ୍ରିତମ ପରମ ଭାବ ଜାନନ୍ତ ମମ ଭୂତ ମହେଶ୍ୱର। ଯେଉଁମାନେ ମୂଢ଼ ମୂର୍ଖ ସେମାନେ ମୋର ଦିବ୍ୟ ସ୍ୱଭାବକୁ ବୁଝିପାରନ୍ତି ନାହିଁ। ଯେପରି ଇନ୍ଦ୍ର ବର୍ତ୍ତମାନ ମୂର୍ଖର କାର୍ଯ୍ୟ କରୁଛନ୍ତି, ଭଗବାନ କୃଷ୍ଣଙ୍କର ଦିବ୍ୟ ସ୍ୱଭାବକୁ ବୁଝିପାରୁନାହାନ୍ତି, ତାଙ୍କୁ ସାଧାରଣ ମନୁଷ୍ୟ ବୋଲି ଜ୍ଞାନ କରୁଛନ୍ତି। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ମୂର୍ଖ ବ୍ୟକ୍ତିମାନେ ସେମାନେ ମୋର ଦିବ୍ୟ ସ୍ୱଭାବକୁ ଜାଣିପାରନ୍ତି ନାହିଁ, ସେମାନେ ମୋତେ ସାଧାରଣ ମନୁଷ୍ୟ ବୋଲି ଜ୍ଞାନ କରିଥାନ୍ତି। ତେଣୁ ଇନ୍ଦ୍ର ମଧ୍ୟ ଠିକ୍ ସେଇ କଥା କହୁଛନ୍ତି କୃଷ୍ଣ ମର୍ତ୍ତଂ ଉପାସିତ ଗୋପାଳ ଚକ୍ର ଅପ୍ରିୟ। ତେଣୁ ଇନ୍ଦ୍ର ଭାବୁଛନ୍ତି ଯେ ଏଇ କୃଷ୍ଣ ହେଉଛନ୍ତି ସାଧାରଣ ମନୁଷ୍ୟ, ତେଣୁ ସେମାନେ ତାର କଥା ଶୁଣି ମୋର ପୂଜାକୁ ବନ୍ଦ କରିଥିବା ହେତୁ ମୋର ଅପ୍ରିୟ ଭାଜନ ହେଇଛନ୍ତି। ତେଣୁ ଏଇ ବ୍ରଜବାସୀମାନଙ୍କୁ ମୁଁ ଉପଯୁକ୍ତ ଦଣ୍ଡ ଦେଇ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବି। ଇନ୍ଦ୍ର ଚିନ୍ତା କରୁଛନ୍ତି ଏସନ୍ ଶ୍ରିୟାବଲିପ୍ତାନ କୃଷ୍ଣମାତ୍ମା ପିତାତ୍ମନା। ତେଣୁ ଏହିପରି ଭାବରେ ଯେଉଁମାନେ ଏଇ କୃଷ୍ଣ ଦ୍ୱାରା ସୁରକ୍ଷିତ ବୋଲି ନିଜକୁ ମନେ କରୁଛନ୍ତି, ଏଇ ବ୍ରଜବାସୀମାନେ କାହିଁକି କୃଷ୍ଣଙ୍କର କଥା ଶ୍ରବଣ କରୁଛନ୍ତି, ସେମାନେ ଭାବୁଛନ୍ତି ଯେ ସେମାନେ କୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ରହିପାରିବେ। ଅବଶ୍ୟ ଏହା ସତ୍ୟ ଯେ ବ୍ରଜବାସୀମାନେ ଅତୀତରେ କୃଷ୍ଣଙ୍କ ଦ୍ୱାରା ସୁରକ୍ଷିତ ହୋଇଛନ୍ତି, କୃଷ୍ଣ ସେମାନଙ୍କୁ ମହାନ ବିପଦରୁ ରକ୍ଷା କରିଛନ୍ତି, ବିଭିନ୍ନ ପ୍ରକାର ଅସୁରମାନଙ୍କର ବଧ କରିଛନ୍ତି। ତେଣୁ ଇନ୍ଦ୍ର ଭାବୁଛନ୍ତି ଯେ ଏଇ ବ୍ରଜବାସୀମାନେ ଯେଉଁମାନଙ୍କର ଏପରି ଐଶ୍ୱର୍ଯ୍ୟ ବୃଦ୍ଧିପ୍ରାପ୍ତ ହେଇଛି, ଯେଉଁମାନେ କୃଷ୍ଣଙ୍କ ଦ୍ୱାରା ନିଜକୁ ସୁରକ୍ଷିତ ମନେ କରୁଛନ୍ତି ସେମାନଙ୍କୁ ଧୁନୁ ପ୍ରାସି ମଦ ସ୍ତମ୍ଭ, ସେମାନଙ୍କର ଯେଉଁ ଐଶ୍ୱର୍ଯ୍ୟର ଗର୍ବ ଧନର ଅହଙ୍କାର ରହିଛି ମୁଁ ସେମାନଙ୍କର ଏଇ ଅହଙ୍କାରକୁ ଚୂର୍ଣ୍ଣ କରିବି। ପଶୁନ୍ମୟତ ସଂକ୍ଷୟ ଏବଂ ସେମାନେ ଏଇ ପଶୁମାନଙ୍କ ବଳରେ ଗୋରୁମାନଙ୍କ ବଳରେ ସେମାନେ ସମୃଦ୍ଧିଶାଳୀ ହେଇଛନ୍ତି, ମୁଁ ସେମାନଙ୍କର ପଶୁକୂଳ ବା ଗୋରୁମାନଙ୍କୁ ନଷ୍ଟଭ୍ରଷ୍ଟ କରିଦେବି, ସେମାନଙ୍କୁ ନଷ୍ଟ କରିଦେବି। ତେଣୁ ଏହିପରି ଚିନ୍ତା କରି ବର୍ତ୍ତମାନ ଇନ୍ଦ୍ର ସେ ବ୍ରଜବାସୀମାନଙ୍କୁ ଏବଂ ବ୍ରଜରେ ଥିବା ଗାଭୀମାନଙ୍କୁ ନଷ୍ଟ କରିବା ପାଇଁ ବର୍ତ୍ତମାନ ଯୋଜନା କରୁଛନ୍ତି। ଅହଂ ଐରାବତମ నాగం ఆరుయను గదే గదం మరుద్గణే మహావేగర్ నందగుస్త జిజ్ఞాసయ. తను సంగ సంగ ఇంద్ర కణ కలె যে ব্রজকে নষ্ট ভ্রষ্ট করা প্রলয়কালীন সম্বর্তক মেঘমানক আহ্বান কলে, যে প্রলয়কালে যেপর মেঘমানক মেঘমানে বৃষ্টি করে থাকে মূষল ধারার বৃষ্টি হয়ে থাকে প্রলয় সময় এবং হাজার হাজার বর্ষ ধরে বৃষ্টি হয়ে থাকে প্রলয় সময় মূষল ধারার স্তম্ভ আকারে বর্ষার ধারা পড়ু থাকে এবং বর্ষ বর্ষ হাজার হাজার বর্ষ ধরে এপরি বৃষ্টি লাগি রয়েছে তেমন সমস্ত সংসার জলাগ্ন হয়ে যায় প্রলয় সময় এপরি বৃষ্টি দ্বারা, তেমন সম্বর্তক মেঘ মানে প্রলয় সময় এপরি বৃষ্টি করে থাকে। সম্বর্তক মেঘ মানে আকাশে বিভিন্ন বর্ণ ধারণ করে থাকে, রক্তবর্ণ শ্যামবর্ণ পীতবর্ণ এপরি বিভিন্ন বর্ণ ধারণ করে আকাশে সম্বর্তক মেঘ মানে ঘটি আসি। তেম ইন্দ্র বর্তমান সেই প্রলয়কালীন মেঘ মানুষ আহ্বান করে ব্রজকু যাই ব্রজকু নষ্ট ভ্রষ্ট করিবা আদেশ দে এবং তা সহিত প্রলয়কালীন বায়ু মানুষ মধ্য ইন্দ্র প্রয়োগ কলে ব্রজকু নষ্ট ভ্রষ্ট করিয়া থাকে। তেম প্রলয়কালীন যে বায়ু রয়েছে তা ভিতরে যেপরি প্রাবহ আবহ বায়ু তাহা এই সম্বর্তক মেঘ মানুষ পরিচালিত করে সমগ্র সৃষ্টি ধ্বংস করিথান, তেমন সেপরি বায়ু মানুষ মধ্য ইন্দ্র প্রেরণ করে এবং সঙ্গে সঙ্গে আকাশে ব্রজভূমির আকাশে সব ঘটি আসা এই সম্বর্তক মেঘ এবং অতি দ্রুতগতি বায়ু প্রবাহিত হল আকাশে ঘন ঘন বিজুড়ি চমকবাক আরম্ভ কল এবং এইপরি অবস্থায় যেপরি ধ্বংস সময় আসি প্রলয় সময় আসি উপস্থিত হয়েছি ব্রজবাসী মানে সেপরি অনুভব কলে, স্তম্ভ আকারে মুষলধারে বৃষ্টি আরম্ভ হওয়া এবং ভীষণ পবন বহিবা আরম্ভ কলা এবং আকাশে এপরি ভয়ঙ্কর ঘর ঘড়ি শব্দ সহিত বিজুড়ি চমকিবা আরম্ভ কলা যে ব্রজবাসী মানে ভাবিলে যে সেমানকর ধ্বংস বর্তমান সুনিশ্চিত। তেমন ইন্দ্র এপরি ভাবে মেঘ মানুষ প্রেরিত করে পুঁ কৌন যে অহংস ঐরাবতন নাগম আড়ু ব্রজে ব্রজম, তেমন এইপরি ভাবে সম্বর্তক মেঘ এবং বায়ু মানুষ আদেশ দিয়ে ইন্দ্র কৌন যে তুমি মানে আগে যাও মু পছরে আসুছ তুম পছরে কিপরি ঐরাবত হস্তি আরোহণ করি মু পছরে অহংস ঐরাবতন নাগ আড়িয়া ব্রজে ব্রজম মরুদ্গণে মহাবেগে নন্দ গোষ্ঠ দেখা তেমন মু বর্তমান ঐরাবত হস্তি আরোহণ করে আসুছি তুমি চাল আগে ব্রজকু ধ্বংস কর মু পুঁ আসুছি বজ্র নিক্ষেপ করি। তেমন এপরি যোজনা করি ইন্দ্র যেতবে প্রেরণ কলে সেতবে ব্রজভূমির ধ্বংসর লীলা আরম্ভ হল, তেমন ব্রজবাসী মানে অত্যন্ত পীড়িত হয়ে বর্ষা এবং বাত বায়ু বেগ দ্বারা পীড়িত হয়ে সেমানে বর্তমান কৃষ্ণকর শরণাপন্ন হলে, কারণ ব্রজবাসী মানে কৃষ্ণঙ্ক ভিন্ন আউ কাহি জানি না ব্রজরে যেতবে কৌশি বাধা বিপত্তি উপস্থিত হয়েছে সে সমস্ত কৃষ্ণঙ্কর শরণাপন্ন হয়েছেন এবং ভগবান শ্রীকৃষ্ণ ସବୁ ସମୟରେ ବ୍ରଜବାସୀମାନଙ୍କର ରକ୍ଷା କରିଥାନ୍ତି। ଯେପରି ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ପ୍ରତିଜ୍ଞା କରିଛନ୍ତି ଯେ ଅର୍ଜୁନ ପ୍ରତିଦାନୀ ନାମେ ଭକ୍ତା ପ୍ରମସ୍ତି। ଅର୍ଜୁନ ତୁମେ ଦୃଢ଼ତା ପୂର୍ବକ ଘୋଷଣା କରିଦିଅ ଯେ ମୋର ଭକ୍ତର କେବେ ବିନାଶ ହେବ ନା। ତେଣୁ ବ୍ରଜବାସୀମାନେ ଯେହେତୁ ଭଗବାନ କୃଷ୍ଣଙ୍କର ପରମ ଭକ୍ତ, ସେମାନେ ସବୁ ସମୟରେ କୃଷ୍ଣଙ୍କ ଉପରେ ନିର୍ଭରଶୀଳ ଏବଂ ସେମାନେ ଜାଣିଛନ୍ତି ଯେ ଭଗବାନ କୃଷ୍ଣ ତାଙ୍କୁ ଅବଶ୍ୟ ରକ୍ଷା କରିବେ, କାରଣ ଅତୀତରେ ଭଗବାନ କୃଷ୍ଣ ସେମାନଙ୍କୁ ମହାନ ବିପଦରୁ ରକ୍ଷା କରିଥାନ୍ତି। ତେଣୁ ବ୍ରଜବାସୀମାନେ ଅନ୍ୟ କୌଣସି ଉପାୟ ନ ପାଇ ସେମାନେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଲେ। କୃଷ୍ଣ କୃଷ୍ଣ ମହାଭାଗ ତନ୍ନାଥଂ ଗୋକୁଳଂ ପ୍ରଭୁ। ତେଣୁ ଏହିପରି ଭାବରେ ଯେଉଁ ଗୋପମାନେ ଅତ୍ୟାଚାର ଅତି ବାତେନ ଅଶୋଭ ଜାତ ବିଦା, ଯେ ଅତିବୃଷ୍ଟି ଅତି ଏବଂ ବାୟୁ ପ୍ରବାହିତ ହେବା ଦ୍ୱାରା ବ୍ରଜବାସୀମାନେ ଏବଂ ଗୋରୁମାନେ ସେମାନେ ସବୁ ପୀଡ଼ିତ ହେବେ, ସବୁ ଥରିବାକୁ ଆରମ୍ଭ କଲେ। ଶୀତରେ ବର୍ଷା ଜଳରେ ଭିଜି ପବନ ଦ୍ୱାରା ସେମାନେ ଶୀତରେ ଥରିବାକୁ ଆରମ୍ଭ କଲେ। ଗୋପା ଗୋପେଶ ଶୀତା ତା ଗୋବିନ୍ଦମ ଶରଣ ଦେଲେ। ଗୋପ ଗୋପୀମାନେ ଏବଂ ଗାଭୀମାନେ ସମସ୍ତେ ଏପରି ବିପଦରେ ପଡ଼ି ଶୀତ ଦ୍ୱାରା ପୀଡ଼ିତ ହେଇ ସେମାନେ ଭଗବାନ ଗୋବିନ୍ଦ ଯେ ଗୁରୁମାନଙ୍କର ରକ୍ଷକ, ଯେ ଭକ୍ତମାନଙ୍କର ରକ୍ଷକ, ତାଙ୍କର ଶରଣ ଗ୍ରହଣ କଲେ। ତେଣୁ ସେମାନେ ଭଗବାନ କୃଷ୍ଣଙ୍କୁ ସମ୍ବୋଧନ କରି କହୁଛନ୍ତି, କୃଷ୍ଣ କୃଷ୍ଣ ମହାବାହୁ ମହାଭାଗ ତନ୍ନାଥଂ ଗୋକୁଳଂ ପ୍ରଭୁ। ହେ କୃଷ୍ଣ, ହେ ମହାଭାଗ୍ୟଶାଳୀ, ଆପଣ ହେଉଛନ୍ତି ଗୋକୁଳର ପ୍ରଭୁ, ଗୋକୁଳର ସ୍ୱାମୀ, ଗୋକୁଳର ରକ୍ଷକ। ତ୍ରାତୁ ନହସ ଦେବା ନ କୁପିତା ଭକ୍ତବତ୍ସ। ତେଣୁ ହେ ଭକ୍ତବତ୍ସ, ହେ ଭକ୍ତମାନଙ୍କର ଅତି ପ୍ରିୟ, ଭକ୍ତମାନଙ୍କର ରକ୍ଷକ, ବର୍ତ୍ତମାନ ଇନ୍ଦ୍ର କୁପିତ ହେଇ ଆମ ଉପରେ ତାଙ୍କର ଅତ୍ୟାଚାର ଆରମ୍ଭ କରିଛନ୍ତି। ତେଣୁ ଅତିବୃଷ୍ଟି ଏବଂ ବାୟୁ ପ୍ରବାହିତ ହେଉଛି, ତେଣୁ ଆମେମାନେ ସବୁ ଏହି ଶୀତ ଦ୍ୱାରା ଆର୍ତ, ଆପଣ କୃପା କରି ଇନ୍ଦ୍ର କବଳରୁ ଆମକୁ ରକ୍ଷା କରନ୍ତୁ। ଏହିପରି ଭାବରେ ଯେତେବେଳେ ସମସ୍ତ ବ୍ରଜବାସୀମାନେ ଆସି ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଉଛନ୍ତି ଏବଂ ଗାଭୀମାନେ ନିଜର ବସ୍ତ୍ରମାନଙ୍କୁ ଆଢୁଆଳ କରି ତାଙ୍କୁ ସେମାନେ ମଧ୍ୟ କୃଷ୍ଣଙ୍କ ନିକଟରେ ଆସି ପହଞ୍ଚିଛନ୍ତି। ସମସ୍ତ ଗୋପ ଗୋପୀ ଏବଂ ଗାଭୀମାନେ ସମସ୍ତେ କୃଷ୍ଣଙ୍କ ନିକଟରେ ଆସି ଉପସ୍ଥିତ ହୋଇଛନ୍ତି ଏବଂ ତାଙ୍କୁ ପ୍ରାର୍ଥନା କରୁଛନ୍ତି ଏହି ବିପଦରୁ ରକ୍ଷା କରିବା ପାଇଁ। ତେବେ ଆଜି ଆମର ସମୟ ହେଇକି ଆମେ କାଲି ଶ୍ରବଣ କରିବା, ତାପରେ ଭଗବାନ କୃଷ୍ଣ କଣ କରୁଛନ୍ତି, କିପରି ଭାବରେ ବ୍ରଜବାସୀମାନଙ୍କୁ ରକ୍ଷା କରୁଛନ୍ତି।